ଭଗବଦ୍ଗୀତାରେ ତୃତୀୟ ଅଧ୍ୟାୟ ଆମେ କ'ଣ କରୁଥିଲେ, ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଭଗବାନ ଶ୍ରୀକୃଷ୍ଣ ନିଷ୍କାମ କର୍ମ ଯୋଗ ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଜଣେ ଯେ କେବଳ କର୍ମର ବିରତ ହେଇକି ସେ ସନ୍ନ୍ୟାସୀ ଯିବ, ଆଉ କର୍ମ କରିବ ନାହିଁ, କିନ୍ତୁ ମନ ଭିତରେ ସେ ବିଷୟ କାଳ ସବୁ ରଖିଥିବ, ବିଷୟ ଭୋଗ କରୁଥିବ, ତାକୁ ମିଥ୍ୟାଚାରୀ ବୋଲି କହିଲେ। କର୍ମ ତୁମକୁ ଉଭୟ ଅବସ୍ଥା କରିବାକୁ ପଡିବ, ସନ୍ନ୍ୟାସୀ ହେଇଗଲେ ପରେ ବି କର୍ମ କରିବାକୁ ପଡିବ, ଗୃହରେ ରହିଲେ କର୍ମ କରିବାକୁ ପଡିବ। ଏବଂ କର୍ମ କରିବାର ନିୟମ କହିଲେ ଅନାସକ୍ତ ହେଇକି, ଆସକ୍ତ ହବନି ଫଳ, ଆଉ ଫଳ ପ୍ରାପ୍ତିର ଲାଳସା ରଖିବନି, କର୍ତ୍ତୃତ୍ୱ ଅଭିମାନ ରଖିବ। ଏ ଦୁଇଟି ଜିନିଷକୁ ଧରି ଭଗବାନଙ୍କର ଯୋଉ କର୍ମ ଯୋଗ ବ୍ୟାଖ୍ୟା ବର୍ତ୍ତମାନ ଚଲେଇଛନ୍ତି, କର୍ମେନ୍ଦ୍ରାଣି ସଂଯମେ ଯା ଆସ୍ତେ ମନସା ସ୍ମରଣ। କର୍ମଟା କଠିନ ବୋଲି ଆମକୁ ଲାଗୁଛି କ'ଣ, ସଂସାରଟା କଷ୍ଟ, ସଂସାରଟା କଷ୍ଟ, ଏଇଟା କର୍ମ କରିବାକୁ ପଡୁଛି, ତାର ଅର୍ଥ ନୁହେଁ ଆମେ ସାଧୁ ହେଇଯିବା, ସାଧୁ ହେଇଗଲେ ତୁମକୁ କର୍ମ କରିବାକୁ ପଡିବ। ସଂସାର କର୍ମଟା ଫଳ ବି ଫଳ ଲାଳସା ରହେ ବୋଲି, ସ୍ୱାର୍ଥ ରହେ ବୋଲି, ମୁଁ କରୁଛି ରହେ ବୋଲି ସେଟା କର୍ମବନ୍ଧନ ହେଇଯାଏ। ଏଠି କ'ଣ କରିବାକୁ ପଡେ, ସେଇ କର୍ମଟା କରିବାକୁ ପଡିବ ଭଗବାନଙ୍କ ପାଇଁ। ଘରେ ଯୋଉ ଚାଷ କରିବାକୁ ପଡୁଛି, ଏଠି ବି ସେ ଚାଷ କରିବାକୁ ପଡିବ, ଘରେ ରୋଷେଇ କରିବାକୁ ପଡୁଛି, ଏଠି ରୋଷେଇ କରିବାକୁ ପଡୁଛି, କିନ୍ତୁ ଏହାର ଉଦ୍ଦେଶ୍ୟଟା ଲକ୍ଷ୍ୟଟା ଭିନ୍ନ ହେଇଯାଉଛି। ସେଠି ନିଜର ପାଇଁ କରାଯାଏ, ଏଠି ଭଗବାନ ପାଇଁ କରାଯାଏ। ଯେତେବେଳେ ନିଜର ପାଇଁ କରାଯାଏ ସେଟାକୁ କର୍ମ ବୋଲି କହୁଛନ୍ତି, ଯେତେବେଳେ ଅନ୍ୟ ପାଇଁ କରାଯାଏ ତାକୁ ସେବା ବୋଲି। ବାହାର ଦୁନିଆରେ ତୁମେ ଦେଖ, ତୁମେ ମେଡିକାଲ ଯାଉଛ ସେଟା କର୍ମ, କିନ୍ତୁ ତୁମେ ଆଉ ଜଣ ମେଡିକାଲ ନେଇକି ଯାଅ, ସେବା। ଭଗ ଭକ୍ତି ହେଉଛି କିଛି ବେଶୀ କିଛି କଷ୍ଟ ଜିନିଷ ନୁହେଁ, ତୁମେ ଯେତେବେଳେ ଅନ୍ୟକୁ ସାହାଯ୍ୟ କରିଦେଉଛ ତାକୁ ସେବା ବୋଲି କହ, ଯେତେବେଳେ ନିଜ ପାଇଁ କରିଦେଉଛ ସେଟା ତା କର୍ମ କରୁଛି ଆଉ, ତା କାମ କରୁଛି ସେ, ଆଉ ଅନ୍ୟକୁ ସାହାଯ୍ୟ କରିବାକୁ ସେବା କୁହାଉଛି। ସେଇ କର୍ମଟା ତାକୁ ଭଗବାନ ପାଇଁ ଆମେ କରିବା ସେଟା ସେବା ହେଇଯିବ, କିନ୍ତୁ କର୍ମ କରିବାକୁ ପଡିବ। କର୍ମ ଦ୍ୱାରା ଆମକୁ ନିଷ୍କାମ କର୍ମ ଦ୍ୱାରା ଆମର ଚିତ୍ତକୁ ଶୁଦ୍ଧ କରିବାକୁ ପଡିବ, କର୍ମ ନ କରି ରହିପାରିବା ନାହିଁ। ଭଗବାନ ତାକୁ ପ୍ରଶ୍ନ କରିବେ, ନାହିଁ ନିଶ୍ଚିତ କ୍ଷଣ ଜାତ ତିଷ୍ଠ ଦେହ କର୍ମ କୃତ, କର୍ମ କରିବା ତୁମେ ବାଧ୍ୟ ହବ, କିନ୍ତୁ ମୋ ଗୁଣ ରହିଛି। ଯେଉଁମାନେ ଜଗତ ମିଥ୍ୟା ଜଗତ ମିଥ୍ୟା ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ବୋଲି କୁଞ୍ଜ ମାୟାବାଦୀମାନେ, ସେ ଶେଷରେ କିଛି ରସ ପାଆନ୍ତିନି, ଯେହେତୁ କର୍ମ କରିପାରନ୍ତିନି, କର୍ମ ଇନ୍ଦ୍ରିୟ ସଂଯମ କରିଦେଇଥାନ୍ତି, କିନ୍ତୁ ବାହାରେ ସବୁ ଲାଳସ ଥାଏ, ବାଧ୍ୟ ଆସିକି ମେଡିକାଲ ଖୋଲନ୍ତି। ଗରିବ ପିଲାମାନଙ୍କର ସବୁ ପଢିବା ପାଇଁ କଣ, ଏଟା କଣ ଅନାଥାଶ୍ରମ କରିବା, ବାଳାଶ୍ରମ କରିବା, ଏଟା କଣ ସବୁ, ଏଟା କଣ, ତୁ ତ କହୁଛୁ ଜଗତ ମିଥ୍ୟା ବ୍ରହ୍ମ ସତ୍ୟ, ଏଇଟା କାଇଁ କରୁଛ, ତମ କର୍ମ କରିବାକୁ ପଡିବ। ସାଧୁ ସନ୍ନ୍ୟାସୀ ହେଲେ ରୋଷେଇ ଖାଇପାରିବେ, କର୍ମ ତୁମକୁ କରିବାକୁ ପଡିବ। ବିଶେଷ କରି ଯେଉଁମାନଙ୍କର ଚିତ୍ତ ଅଶୁଦ୍ଧ ରହିଛି, ଯାହାର ଚିତ୍ତ ଶୁଦ୍ଧ ରହିଛି ତା ମନଟା ଭଗବାନ ପାଖରେ ଲାଗିଯିବ। କିନ୍ତୁ କଳିଯୁଗରେ ପ୍ରାୟତଃ ରଜଗୁଣ ତମଗୁଣର ପ୍ରଭାବଟା ଯେତେ ଅଧିକ ଲୋକଙ୍କର, ସେ କର୍ମ ନ କରି ବସିପାରିବେ। ଲୋକ ତ ପରିଶ୍ରମ ପାଉଛନ୍ତି, ଦେଖନ୍ତୁ ସେ କ'ଣ ଅନଲାଇନ୍ ବିଜନେସ୍ କରିଦେଉଛି, ମୋବାଇଲ ପରିଶ୍ରମ କରି ସେ ପଇସା ରୋଜଗାର କରୁଛି, ତୁମେ ସେ ଫିଜିକାଲି କାମ ନ କରିକି ତୁମେ ମୋବାଇଲ ଯୋଉ କାମ କରୁଛ ସେଟା କର୍ମ ହଉନି ନା, ମଣିଷ କର୍ମ କରିବ। ଇନ୍ଦ୍ରିୟ ମାନେ ଅଛନ୍ତି, ତାର କିଛି ଆବଶ୍ୟକ ରହିଛି, କିନ୍ତୁ କର୍ମଫଳ ପ୍ରତି ଆସକ୍ତି ହେବା ଉଚିତ ନୁହେଁ। ଭଗବାନ ଏଇଟା ପ୍ରଭୁଙ୍କର କର୍ମ, ମୋତେ ଏଇଟା ଦାୟିତ୍ୱ ଦିଆଯାଇଛି, ମୁଁ ତାଙ୍କ ପାଇଁ କର୍ମଟା କରୁଛି, ସଂସାରଟା ତାଙ୍କର, ସେଟା ମନ୍ଦିରଟା ଆମର ସେଭଳି। ଯେମିତି ସଂସାରର ଭାବନାଟା ଇଏ ରହିବା ଦରକାର, ପିଲା ଛୁଆ ହଉଛନ୍ତି ଭଗବାନଙ୍କର, ମୁଁ ମୋର ଭଗବାନଙ୍କ ପାଇଁ ଯେତିକି କର୍ମ କରିବା ତାଙ୍କୁ କରୁଛି, ସୁଖ ଦୁଃଖ ଗୁଡ଼ିକ ତାଙ୍କ ହାତ, ମନ୍ଦିରଟା ସେଭଳି, ମନ୍ଦିର ହେଉଛି ଭଗବାନଙ୍କର, ମୁଁ ତାଙ୍କର ସେବକ, ତେଣୁ ମୋର ବ୍ରତକ ହେଉଛି ମୁଁ ଭଗବାନଙ୍କର ସେବା କରିବି, ସୁଖ ଦୁଃଖ ଯାହା ହେଲେ ତାଙ୍କ ତାଙ୍କ ହାତରେ, ସେ ମୋତେ ଭକ୍ତି ଦେବେ କି ନାହିଁ, ମୋତେ ଉଦ୍ଧାର କରିବେ କି ନାହିଁ। ଭକ୍ତି ଯୋଗର ସମ୍ପୂର୍ଣ୍ଣ ତତ୍ତ୍ୱ ଗୁଡ଼ିକ କେବଳ ଚେତନା ସ୍ତର ଉପରେ ନିର୍ଭର କରେ, ଜାଣିବା ଉପରେ ନିର୍ଭର କରେ ନା। ବହୁତ ଲୋକ ଜାଣିଦେବେ, ବହୁତ ଲୋକ ଶୁଣିଦେବେ, ବହୁତ ଲୋକ କହିଦେବେ, କିନ୍ତୁ କରିବାଟା କଷ୍ଟ ନା, କାହିଁକି ଚେତନା ଯେତେବେଳେ ସେଟା ଗ୍ରହଣ ନ କରିଛି, ସେ ସ୍ତରକୁ ନ ଗଲେ ସେଟା ଆମେ ମାନେ କେବଳ ଥିଓରିଟିକାଲ ଯାହା କୁହାଯାଏ କୃତ୍ରିମ ଜିନିଷ। ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ କହିବାର ତାତ୍ପର୍ଯ୍ୟ, ଅର୍ଜୁନ ତୁମେ ଯୋଉ କହୁଛ ଯୁଦ୍ଧ ଭୟରେ କର୍ମ ନ କରି ତୁମେ ପଳେଇବାକୁ ଠିକ ସନ୍ନ୍ୟାସୀ ହେଇଯିବ, କିନ୍ତୁ ମନେ ରଖ ତୁମ ମନ ଭିତରେ ବି ଚିନ୍ତା କରିବ ସେଇ ଯୁଦ୍ଧ କଥା, ମନ ଭିତରେ ଯଦି ସବୁ ଚିନ୍ତା କରିବ ଫିଜିକାଲି କରିବ ସେଟା ବେଶୀ କଷ୍ଟ, ବେଶୀ କଷ୍ଟ ମନଟା କଷ୍ଟ ପଡୁଛି ନା। ବର୍ତ୍ତମାନ କଳିଯୁଗରେ ସେଇଟା ଅସୁବିଧା ହେଉଛି ନା, କଳିଯୁଗର ଲୋକମାନେ ଅଧିକ ଦୁଃଖୀ ହେଇଥିବେ, ସେମାନେ ଶାରୀରିକ କାମଟାକୁ କମେଇ ଦେଇଛନ୍ତି, ମେସିନ୍ ଦ୍ୱାରା କାମ କରୁଛନ୍ତି, ମେସିନ୍ ଦ୍ୱାରା କାମ କରୁଛନ୍ତି, ମନଟା ବେଶୀ କାମ କରୁଛି। ଏଇ ଲୋକଗୁଡ଼ାକ ଅଧା ଆୟୁଷ ଅଧା ହେଇଯାଉଛି, ଇରିଟେସନ୍ ମାଇଣ୍ଡରେ ଆସୁଛି, ରୋଗ ଗୁଡ଼ାକ ବେଶୀ କ'ଣ ବ୍ଲଡ୍ ପ୍ରେସର ଡାଇବେଟିସ୍, ଶରୀରର ଖାଇବାଟା କମୁଛି, ଖାଇବାଟା କମୁନି ନା, ଖାଇବାଟା କମୁନି, ତା ଭୋଜନଟା ଠିକ ଚାଲିଛି, ଶରୀରର କିଛି କାର୍ଯ୍ୟ ନାହିଁ, କାର୍ଯ୍ୟଟା କାହା ବିଷୟରେ ହେଲା ମେସିନ୍, ମେସିନ୍ ଯେତେବେଳେ ଲୋକଟା ଗୋଟେ କାମ କଲା ତା ଶରୀରଟା ଲାଗିଲାନି କାର୍ଯ୍ୟରେ, ମେସିନ୍ ଯେଉଁ ଜିନିଷ କାମ କରିଯିବ ସେଟା କେଉଁଥିରେ କାମ କଲା, ମନ ମାଇଣ୍ଡ ଦ୍ୱାରା ବେଶୀ କାମ ହେଲା। ତେଣୁ ଯୋଉ ମନଟା 60 ବର୍ଷ 70 ବର୍ଷ କାମ କରିଥାନ୍ତା ତାହେଲେ 30 ବର୍ଷ ଭିତରେ ସେ ବୁଢ଼ା ହେବ। ମଣିଷଟା ମନଟା ଯୋଉ ମଣିଷ ଠିକ ଯେତିକି ବର୍ଷ ବଞ୍ଚିବା ତା ବଞ୍ଚୁଛି, ସେ କହୁଛି ମୁଁ 60 ବର୍ଷ 70 ବର୍ଷ ବଞ୍ଚୁଛି, ସେ 70 ବର୍ଷ ଭିତରେ ସେ 40 ବର୍ଷ ବୁଢ଼ା ହେଇଗଲେ, 40 ବର୍ଷ ସେ ବୃଦ୍ଧ, ତା ବୃଦ୍ଧ ଲୋକର ମନର ଯେମିତି ବିକାର ଯେମିତିକା ଅବସ୍ଥା ଏବେ ସବୁ ଭିତରେ ସେଭଳିଆ ବିକାର ଅବସ୍ଥା, କାହିଁକି ତା ମାଇଣ୍ଡଟା ସେତେ ୟୁଜ୍ ସେ କରିଦେଇଛନ୍ତି। ପ୍ରତ୍ୟେକ ଲୋକ ପାଇଁ ତାର ବ୍ୟବହାର ଯଦି କରିପାରିବ ସବୁ ସବୁ ଇନ୍ଦ୍ରିୟ ଗୁଡ଼ିକର ଏକ ନିର୍ଦ୍ଦିଷ୍ଟ, ଯେମିତି ତୁମ କିପ୍ ଯୋଉ କମ୍ପ୍ୟୁଟର, କମ୍ପ୍ୟୁଟର ଯୋଉ କିପ୍ୟାଡ୍ ଗୁଡାକ ଅଛି, ତାର ଯୋଉ କି ଗୁଡାକ ସବୁ ଅଛି, ଲେଟର ଗୁଡାକ ଅଛି, ତାର ସବୁ ଅଛି, ସେଟା ଗୋଟେ ଲକ୍ଷ ପର୍ଯ୍ୟନ୍ତ ମାରିପାରିବ, ଏବେ ସେ ଯୋଉ ଟାଇପ୍ କରୁଛନ୍ତି ଗୋଟେ ଥର ଲକ୍ଷେ ଥର ମାରିପାରିବ, ତାପରେ ସେ ଖରାପ ହେବାର ଚାନ୍ସ ଅଛି। ସେଭଳିଆ ଏଇ ଚକ୍ଷୁ କର୍ଣ୍ଣ ଇନ୍ଦ୍ରିୟ ଏଗୁଡା ଯୋଉ ଦିଆଯାଇଛି ଇଏ ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ ଆମେ କାର୍ଯ୍ୟ କରିବା, ମାନେ ଆଖିଟା ଦେଖିବ ଏଇଟା ସବୁବେଳେ ଦେଖିପାରିବ, 40 ବର୍ଷ ପରେ ତା ଆଖିଟା ପାୱାର ବନ୍ଦ ହେଇଯିବ, କାରଣ ତା ଶୁଭିବ 60 ବର୍ଷ ପରେ ବନ୍ଦ ହବ, ଏଇଟା ନିର୍ଦ୍ଦିଷ୍ଟ ଅଛି। ଆମେ କ'ଣ କରୁଛେ ଆଉ ଏକା ସାଙ୍ଗରେ ବ୍ୟବହାର କରିଦେଉଛେ, ତା ପାୱାରଟା କମି ଗଲା, ମନଟା ସେଭଳି ମନଟା ଚାପ ଦେଇଛେ, ଏତେ ଚିନ୍ତା କରୁଛେ, ଏତେ ଚାପ ଦେଇଛେ, ପଢ଼ାର ଚାପ ହଉ ଯେଉଁ ଚାପ ହଉ, ସରକାର କାମଟା କମିଗଲା, ମନ କାମଟା ବଢିଗଲା। ବର୍ତ୍ତମାନ ଯଦି କମ୍ପ୍ୟୁଟର ସବୁ ଆଗରୁ ଗୋଟେ ଲୋକ କ'ଣ ବସୁଥିଲା ତାର ଲେଖୁଥିଲା, ଏଇ ଏଠି ଦେଖୁଥିଲା, ସେଠି ଲେଖୁଥିଲା, ଏଠି ଦେଖୁଥିଲା, ଏ ଯୋଉ ବ୍ୟାଙ୍କରେ ସବୁ କାମ କରନ୍ତି, ସବୁଆଡ଼େ ସବୁ ଖାତା କଲମ ନା ଖାତାରେ ଚାଲୁଥିଲା, ଖୋଳରେ ବସିବ ସେ କମ୍ପ୍ୟୁଟର ବନେଇକି ସେ ଏଗୁଡ଼ା ମୁଣ୍ଡରେ ବସିବ, ତା ମାନେଟା ମନଟା ବେଶୀ କାମ କରୁଛି। କୌଣସି କାମ ଯେତେ ମେସିନ୍ ବାହାରିଛି ତାର କୌଣସି କାମଟା ଗୋଟେ ସେଟା ସବୁ ଉଗ୍ର କର୍ମ, ସବୁଠୁ ଟେନ୍ସରେ କାମ କରିଦେବ, ଖାତା କଲମରେ ଲେଖ ଆଉ ଗୋଟେ କମ୍ପ୍ୟୁଟରରେ ଲେଖ, କମ୍ପ୍ୟୁଟର ତୁମେ ଟାଇପ୍ କରି ପାଇବ ଆଉ ଖାତା କଲମରେ ଲେଖ, ମାନେ 100 ଭାଗ ତୁମେ ପାଠରେ ଯାଇପାରିବ, ଖାତା କଲମରେ ଲେଖିଲା ବେଳକୁ ଗୋଟେ ଆନନ୍ଦ ଲାଗେ, ଏ ଟାଇପ୍ ଗୋଟେ ସବୁଠୁ ଅନୁଭୂତ କଣ୍ଠା ହେଇଗଲା, ଗୋଟେ ମେସିନ୍ଟା ନା, ସେ ଗୋଟେ ମେସିନ୍ଟା ତୁମ ପାଇଁ କାମ କରୁଛି, ତୁମ ମେସିନ୍ଟା ତୁମ ପାଇଁ କାମ କରୁଛି, ଏଇ ଖାତା କଲମର ରିଫ୍ଲେକ୍ସନ, କମ୍ପ୍ୟୁଟର ରିଫ୍ଲେକ୍ସନ, ତୁମେ ଏଇଟାକୁ ବି ମାରିଦେଲେ ସେ ବି ଆଗରେ ଲେଖାଇ ପଡ଼ିବ, ଖାତା କଲମ ଲେଖିଲା ବେଳେ ତୁମେ ସେଠି ଅନେଇଦେବ ନା, ଏଇଟା ଭୁଲ ହେଇଗଲା। କୌଣସି ଜିନିଷ ବୈଜ୍ଞାନିକ ମାନେ ବାହାର କରୁନାହାନ୍ତି ଯୋଉଟା ମଣିଷକୁ ସାହାଯ୍ୟ କରିବ, ମଣିଷ କ'ଣ କରୁଛି ନା ଫିଜିକାଲି ଏକ୍ସରସାଇଜ, ଫିଜିକାଲି କ'ଣ କରୁଛି ଶାରୀରିକ କାମଟାକୁ କମେଇ ଦେଉଛି, ମଣିଷ ଅଛି ମତେ ଶୀଘ୍ର ହେଇଗଲା, ଶାରୀରିକ କାମଟା ସେଟା କମିଗଲା, ମାନସିକ କାମଟା ମାଇଣ୍ଡର ଜିନିଷଟା ବଢିଗଲା, ବ୍ୟକ୍ତିର କ୍ରେଜିନେସ୍ଟା ବେଶୀ ଆସିବ, ଯାହାର ମାନବ ମନଟା ଯେତେ ଅଧିକା କାମ କଲା ତାର ପାଗଳଟା ସେତେ ଅଧିକ। ବିଦେଶଗୁଡ଼ା କ'ଣ ବିଦେଶ ଟିକେ ସବୁ ପାଗଳ ଭଳିଆ ତାଙ୍କର ସବୁ ସିଭିଲାଇଜେସନ୍ ଗୁଡ଼ା, କେଉଁଥିପାଇଁ ଭାରତ ସେଗୁଡ଼ା ବର୍ତ୍ତମାନ ହେଇଗଲା, ତାଙ୍କର ଦେଶର ମେସିନ୍ ଦ୍ୱାରା ସବୁ କାମ କରା, ଲେବର କ'ଣ ମିଳିବ, ସବୁ ମେସିନ୍, ଧାନର ପାଣି ଆମର ନହେଲାକୁ ପାଣି ପାଣି ନହେଲେ ସରିଲା, ତାର ମେସିନ୍ ରହିଛି, ସେ ଏମିତି ମେସିନ୍ ସବୁ ରହିଛି, ଏଇଠୁ ସ୍ପ୍ରେ କଲେ ଗୋଟେ ଗୋଟେ ଏକର ଜମି 5 ଏକର 6 ଏକର ଜମିରେ ପୁରା ସ୍ପ୍ରେ ହେଇଯିବ, ସେ ସ୍ପ୍ରେ କରି ଧାନ ଚାଷ କରିବେ। ଆମର ଏଇ ଏଇ ଧାନ ମେସିନ୍ ଦେଖିବା ଛୁଆ ଦୌଡ଼ୁଛନ୍ତି, ଏ ଲୋକ ଦେଖିପାରୁଛନ୍ତି ତାଙ୍କ ମେସିନ୍ ଦେଖିଲେ ଡରିକି ସାନିଆ ହେଇଯିବ, ଜେନେରେଟର ମେସିନ୍ 5 ମିନିଟ୍ ସଫା କରିଦେଇଛି ପଳେଇଯିବ, ସବୁ ଏଥିରେ ଟେକ୍ନିକ୍ ସବୁ ସବୁ ଜିନିଷ, ଗୋଟେ ଦିନ ଦୁଇ ଦିନ ଦେଖିଲେ ତୁମେ ଗୋଟେ ବିଲ୍ଡିଂ ଠିଆ ହେବେ, ଆମର ମିସ୍ତ୍ରୀ ଆରେ ରୋଷେଇ କରେ ଖାଇବାକୁ ଦେରେ ବାଲି ଚଲାରେ ଏସବୁ କାମ ଚାଲିଛି, ଛାତ ପଡ଼ିବ ତୁମର ସେ ଠେକା ମାରେ କ'ଣ ଦାନା ସେଣ୍ଟରିଂ କର ଇଏ କର ତାପରେ ତାଙ୍କର କିଛି ନାହିଁ, ଅନେକ ଆସିବ ଗୋଟେ ଗୋଟେ ସ୍ଲାବ ଏକାଥରେ ଯୋଡ଼ା ହେଇଯିବ, କାନ୍ଥ 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 ସେଟା ଯୋଡ଼ି କରିଥିବ ଆଣିବ ସିଧା ସ୍ଲାବ ଚପେଇ ଦେଇ ଚପେଇ ଦେଇ ଏମିତି ତାଙ୍କ କେମିତି 10 ମିନିଟ୍ ମାରିଦେଇ ପଳେଇ ସକ୍ସେସ ଘଣ୍ଟାଟେ ସେ ଗୋଟେ ଗୋଟେ କ୍ରେନ୍ ଗୁଡ଼ା ଆସିବ ଆସ ଏକାଥରେ ଚଢ଼େଇଦେବ ପୁରା ଦେଖିଦେବ ପକେଇଦେବ 20 ଥର 25 ଥର ସେ ତାଙ୍କୁ ବୁଲେଇ ଦିଏ, ମଣିଷ କ'ଣ ଭାବୁଛି ମୁଁ ସବୁ ଶୀଘ୍ର ହେଇଗଲା, ଶୀଘ୍ର ହେଇଗଲା ସେ ମାନସିକ ମାନସିକ ଚାପଟାରେ କୌଣସି ହିସାବରେ ଭଗବାନ ଅର୍ଜୁନ କହିବା କଥା ତମେ କୃତ୍ରିମ ଭାବରେ ତୁ ଚିନ୍ତା କରୁଛୁ, ଇନ୍ଦ୍ରିୟଟା ଇନ୍ଦ୍ରିୟ ଗୁଡିକୁ ସଂଯମ କରିଦବ ବାହାରେ, କିନ୍ତୁ ମନଟା ଜୋର କାମ କରିବ, ମନଟା ତମେ ତୁମର ଜୋର କାମ କଲା ତୁମେ ଦୁଃଖୀ ହେଇଯିବ। ତୁମେ ଶରୀର ଦ୍ୱାରା କର୍ମ କର, ଶୁଦ୍ଧ ହବ, ନିଷ୍କାମ କର୍ମ କର। ପରବର୍ତ୍ତୀ ଶ୍ଳୋକ ସେ କଥା କହିଲେ, ସାତ ନମ୍ବର ଶ୍ଳୋକ, ଜସ୍ତୁ ଇନ୍ଦ୍ରିୟାଣି ମନସା ନିୟମ୍ୟା ରଭଜେ ତ ଅର୍ଜୁନ କର୍ମେନ୍ଦ୍ରିୟ କର୍ମଯୋଗମ ସକ୍ତ ସବିଶିଷ୍ୟତେ। ଅନୁବାଦ, ଅନ୍ୟ ପକ୍ଷରେ ଯେ ମନ ସାହାଯ୍ୟରେ ଇନ୍ଦ୍ରିୟ ସଂଯମ କରି ଅନାସକ୍ତ ଭାବରେ କର୍ମଠ କର୍ମେନ୍ଦ୍ରିୟ ମାନଙ୍କୁ ଭକ୍ତିଯୋଗ ମାର୍ଗରେ ଭଗବତ ସେବାରେ ନିଯୁକ୍ତ କରେ ସେ ସର୍ବୋତ୍କୃଷ୍ଟ ଅଟେ। ପୂର୍ବ ଶ୍ଳୋକ ପୂର୍ବ ଶ୍ଳୋକଟା କହିକି ଏ ଶ୍ଳୋକଟା କହୁଛନ୍ତି, ଯିଏ ବାହ୍ୟରେ ଇନ୍ଦ୍ରିୟ ଗୁଡିକ ବନ୍ଦ କରିଦିଏ, ଇନ୍ଦ୍ରିୟ କର୍ମ ହସ୍ତ ପଦ ଏ ଦ୍ୱାରା କିଛି କାମ କରେ ନା, ସେ ବସିକି ଧ୍ୟାନ କରିବ କିନ୍ତୁ ଚିତ୍ରଟା ତାର ଅଶୁଦ୍ଧ, ଭିତରେ କିନ୍ତୁ ବିଷୟ ଚିନ୍ତା କରିବ, ଭିକ୍ଷ ମାଗିବା ପାଇଁ ଯିବନି, ବୁଝୁ ଭାବିଲେ ହେଇଗଲ ଭିକ୍ଷ ମାଗିବାକୁ ଯିବନି, ମୁଁ ବସି ଧ୍ୟାନ କରି ମୋତେ ଲୋକ ଦେବେ, ଆଖିକୁ ଯିବ ଲୋକ ଯେତେବେଳେ ଆସିବେ କଣ କରିବ, ଲୋକ ଦିଆଯିବ କଣ କହିବ, କିଏ ଦବ କିଏ ଦବ କି ସେ ପଢୁଥିଲା ବସି ମଙ୍ଗଳ ତା କଥା, ସେ ରାଜା ଯାଉଥିଲା ତ ଅଧା ଅଧା ମଙ୍ଗଳ ପଇସା ଏଇଟା, ସେ ରାଜା ଯାଉଥିଲା ଘୋଡ଼ା ଶବ୍ଦ ଶୁଭିଲା କିଏ ସେ ଯୋଗୀଟା ବସିଛି ମିଥ୍ୟା ଯୋଗୀଟା ସେ ଧ୍ୟାନରେ ବସିଛି, ତ ଘୋଡ଼ା ଶବ୍ଦରେ ଶୁଣୁଛି, ତ ତୁମେ ଧ୍ୟାନର ବିଚାର ବସିଛ କିନ୍ତୁ ପେଟକୁ ଭୋକ ଲାଗିଲାନି, ତୁ ଭିକ ମାଗିବାକୁ ଗଲନି କଣ କରିଲେ, ଖେଳନି ଖାଇଲେ କି ମୁଁ ଦବ କି ଇଲ ଗୁଡ଼ା ଆସିଲା ଦବ କି ହେଇ ତେଲ ପଳେଇଲା, ଆଉ ଗୋଟେ ଦେଖି ଆସି ଭଗବାନ ପଠେଇବେ ନା, କି ଭଗବାନ ପଠେଇ ଯାଉନି ମାଗିଲୁ ମିଥ୍ୟା ନା, ଯାଇକି ମାଗୁନି କିନ୍ତୁ ମନ ଭିତରେ ଚିନ୍ତା କରୁନି, କଷ୍ଟ କୋଉଟା ଯାଇକି ମାଗିଣା ଘଣ୍ଟାଟେ କାମ, କିନ୍ତୁ ମୁଁ ଦି ବାବା ମାଗୁନାହାନ୍ତି କାହାକୁ, ବାବା କାହାକୁ ମାଗନ୍ତିନି କିଛି ଅଜା ଚାହୁଁ ମନ ଦ୍ୱାରା ଦୌଡ଼ୁଥିବ, ଇଏ ଆଇଲା ଅନିଥିବ ସିଏ ଆଇଲା ଅନିଥିବ, ବାପା ପାଇଁ ରଘୁନାଥ ଦୋଷ ପାଇଁ ମନା କଲା, ସିଂହ ଦ୍ୱାରା ଭିକ୍ଷାବୃତ୍ତି ବେଶିଆ ରାଜା ଗୋଟେ ସିଂହ ଦ୍ୱାରା ଭଗବାନ କାହାକୁ ଭିକ୍ଷ କଣ ମାଗିବ, ଭିକ ମାଗିଲା ବେଳେ କାହାକୁ ଅନେଇବ, ଏ ଲୋକଟା ଆସୁଛି ହାଁ ଲୋକଟା ଏଇ ଦବା ଆଉ ସେ ତା ପଳେଇବି ଗଲା ପୁରା ଆଗକୁ ଅନେଇବ, କିନ୍ତୁ ଆମେ ମାଗିକି ଖାଇବ ଭଲ କର୍ମ କରି ଖାଇବ ଭଲ, ବାହ୍ୟରେ ତୁମେ କର୍ମେନ୍ଦ୍ର ଗୁଡାକୁ ସଂଯୋଗ କରିଦଉଛ, ଭିତରେ କିନ୍ତୁ ଘର ଲାଳସାଟା ଅଛି, ଭିତରେ ତୁମର କିଛି ଲାଭ ହବନି, ବରଂ କର୍ମ କରିଟା ଭଲ ଭଗବାନ କହିବେ ପଡ଼ୁଛି। ସେ ରାଜା ଯେତେବେଳେ ଆସିଲେ ରାଜା ପରୀକ୍ଷା କଲେ, ସେ ଯୋଗୀ ରାଜା ପରୀକ୍ଷା, ସେ ପରୀକ୍ଷା କଲେ କଣ ମନ କଣ ତାକୁ କେତେ ସୁନା ମୁଦ୍ରଟା କଣ ପକେଇଲେ, ପକେଇ ଗଲେ ପକେଇଦେଲା ଗଲେ ଇଏ ତ ପଇସା ପାଇଁ ବସିଛି, ରାଜା ଟେଷ୍ଟ କରୁଛନ୍ତି ଯୋଗୀ କଣ ପକେଇଦେଲେ କଣ ସୁନା ଟଙ୍କା ଗୁଡା ପକେଇଦେଲେ, ଆଉ ସେ ତାର ଆଖି ଖୋଲିଛି, ସେ ତାର ପଳେଇଛି ଦେଖିଛି ଦେଖିଛି, ତାପରେ ତା ରାଜା ଆସି ପରୀକ୍ଷା ଗୋଟେ କରୁଛନ୍ତି, ରାଜା ପରୀକ୍ଷା କଲେ ଯେ କଣ ପରୀକ୍ଷା କଥା ପଚାରିଲେ, ରାଜା ସେଠି ମୁଁ କାଉଣ୍ଟର କଲେ, ରାଜା ଉଲ୍ଟା ପ୍ରଶ୍ନ କଲେ କିରେ ତୁ ତ ଧ୍ୟାନରେ ବସିଥିଲୁ ମୁଁ କଣ ପକେଇଲି କେତେ ଟଙ୍କା ପକେଇଲି ତୁ ଜାଣିଲୁ କେମିତି, ତାପରେ ସେ କଣ ଆଖିରେ ଆଖିଟା ବନ୍ଦ କରିକି ଦେଖୁଥିଲା କିଏ ଗଲା କେତେ ଟଙ୍କା ପକେଇଲା, ମାନେ ତାତ୍ପର୍ଯ୍ୟ ହେଉଛି କଣ କର୍ମେନ୍ଦ୍ରିୟ ଗୁଡିକୁ ଯଦି ତୁମ କାମରେ ନ ଲଗେଇ ପାରୁଛି ନା ଭକ୍ତ ହେଇଛ ଭଗବାନଙ୍କ ସେବା କରିବେ ନା କଣ କହିବା ବସି ଆଜି ଆଣିକି ମୋତେ ଦେଖିବା ଦେବ, ତୁମେ ଯେଉଁ କର୍ମଟା କରିବନି କିନ୍ତୁ ଯେଉଁ ଆଶାଟା ତୁମର ରହୁଛି ଆଶାଟା ବେଶି କଷ୍ଟ ଦେବ। ଭଗବାନ ଅର୍ଜୁନଙ୍କୁ କହିବାକୁ ତାତ୍ପର୍ଯ୍ୟ ହେଉଛି ତୁମେ ତୁମେ ଯେହେତୁ ରଜଗୁଣ ଅଛି ତୁମେ କ୍ଷତ୍ରିୟ ଲୋକ ତୁମର ତା ସନ୍ନ୍ୟାସୀ ହେଇଗଲେ ବି ଯାଇକି କଣ ଭିତରେ ତୁମେ ଖାଲି ସେ ଯୁଦ୍ଧ କଥା ତିଆରି କରିବ, 18 ଦିନ ଯୁଦ୍ଧ ହବ କିନ୍ତୁ ତୁମେ ଧ୍ୟାନରେ ବସିଥିବ ଯୁଦ୍ଧରେ କଣ ହେଲା, ଆଇ ବଞ୍ଚିଲା କି ନାହିଁ, ଦୁର୍ଯ୍ୟୋଧନ ବଞ୍ଚିଲା କି ନାହିଁ, କିଏ କଣ ହେଲା, ତୁମେ ଖାଲି ସେଇଟା ଚିନ୍ତା କରିବ, କାରଣ ତୁମ ଭିତରେ ଗୁଣର ପ୍ରଭାବଟା ରହିଛି। ସେଥିସହିତ ଭଗବାନ କହିଲେ ଅନ୍ୟ ପକ୍ଷରେ ଯେ ମନ ସାହାଯ୍ୟରେ ଇନ୍ଦ୍ରିୟ ସଂଯମ କରି ଅନାସକ୍ତ ଭାବରେ କର୍ମଠ କର୍ମେନ୍ଦ୍ରିୟ ମାନଙ୍କୁ ଭକ୍ତି ଯୋଗ ମାର୍ଗରେ ଭଗବତ ସେବାରେ ନିଯୁକ୍ତ କରେ ସେ ଉତ୍କୃଷ୍ଟତମ ଅଟେ। ପୂର୍ବ ସନ୍ନ୍ୟାସୀ କଥା କହିଲେ, ପ୍ରଥମ ଗୃହସ୍ଥ କଥା କହୁଛନ୍ତି, ଜଣେ ମିଥ୍ୟାରେ ଗୁଡ ଆବାଜ ହେଇଯାଇଥିବ କି ତା ଦେଖିଲେ ଲୋକ ବିଷୟ ଭୋଗ ଲାଳସା ଥିବ, ବାହାରେ କିଛି କର୍ମ କରୁନଥିବ ଧ୍ୟାନରେ ବସୁଥିବ, ତା ଅପେକ୍ଷା ଜଣେ କର୍ମଠ ଗୃହସ୍ଥ ହେଉଛି ଭଲ, କିନ୍ତୁ ଗୃହସ୍ଥ ଖାଲି ବାହା ହେଇଯିବ ସେଠି ଠିକ ନୁହେଁ, ସେଠି ଭଗବାନ କହୁନା ସେଇ ଜିନିଷ, ଏଠି କଣ କହିଲେ অনাসক্তই তাকে গৃহস্থ আশ্রম কর্ম করে তাকে অনাসক্ত হবে নহলে যে কেবল মো মহেন্দ্র সংযোগ হলে মো বিবাচনা হয়ে সেটা সুব্রহ্মণ্য ঠাকুর ইন্দ্র মানে সে ব্রহ্মচারী হো কি গৃহস্থ হো কি বানপ্রস্থ হো কি সন্ন্যাস সবুলে ইন্দ্র মানে মরুচ্ছে শত্রু ইন্দ্র মানে অনাদিকাল সেটা সব ভোগ করি আসছে বিষয় ভোগ লালসা সব আকাঙ্ক্ষা সব তার ভিতরে আছে আমি কেবল ভগবান করুণা ভগবান সেবার লাগিকি তাকে কেমন শৃঙ্খলিত জীবনে তাকে কৃপার অতিক্রম করা চাহছ প্রভাজ মানে তাৎপর্য লিখিয়ে এক ভণ্ড সন্ন্যাসী হওয়া অপেক্ষা অর্থাৎ কেবল বঞ্চি রাখা বা ইন্দ্র যুক্তি নিমিত্তে এক ভণ্ড যোগী হওয়া অপেক্ষা নিজ কর্মরে নিযুক্ত রয়ে জীবনের উদ্দেশ্য সাধন করা বরং ভাল জন সাধু মানে ভক্ত হইব তার কর্ম করি ভণ্ড করি ভণ্ড বাবা বাবা পাখে ভণ্ড লাগবনি বাবা ভণ্ড কে হব আর ভণ্ডটা বাবা কে হব সে বাবা হলে সেটা কোনো ভণ্ডটা ভণ্ড বাবা কুছ তা কর্ম করিব পড়িব সে উদ্ধার ভণ্ড করে পেট বসে সে তার গোটে নালি ঘোড়া পিন্ধ আওয়াজ বেশি ধর্ম প্রবেশ সে কথা কুছ বরং তা অপেক্ষা নিজ কর্মরে নিযুক্ত হয়ে জীবনের উদ্দেশ্য সাধন করিয়া বরং ভাল তারপরে তুমি গ্রস্ত জীবন অছ তুমি গ্রস্ত খটি খাও সেটা ভালো কিন্তু কেবল খটি খাওয়া ভালো বলে কুযাবনি তুমি অনাসক্ত হয়ে গ্রস্ত আশ্রম কর্ম করো না সেটাই ভুল মন্দ নেই না সাধু পাই যদি ভণ্ডা করে গোটে বন্ধন হেলা গ্রস্ত পাই কর্মাসক্তি রে বি বন্ধন কিন্তু এটা ভুল না ভগবানের কথা জীবনের মুখ্য উদ্দেশ্য হল ভৌতিক বন্ধন মুক্ত হওয়া এবং ভগবত রাজ্যের প্রবেশ করে তুমি যেমন রোজ রুহ সবুলে গোটিয়ে কোনটা মনে রাখা পড়ব যে বিবাহ হওয়াটা মনা করা যায় কি বিবাহ নহওয়া মনা করা যায় দুটা পাই ব্রহ্মচারী হওয়া পাই শাস্ত্র অছি গৃহস্থ হওয়া পাই শাস্ত্র শাস্ত্র সমস্ত কইছে তোমার যে অধিকার তুমি সেই অধিকারে রুহ তুমি যে রোড যাইপারিব ন্যাশনাল রোড আছে লোকাল রোড আছে তুই যে রোডে যাচ্ছ যা তুই রোডের নিয়মটা মানিক যা এবং ভুবনেশ্বর যাবে কেতে রাস্তা আছে অছি তুমি এবার ভদ্রাকি ভুবনেশ্বর যাইপারিব চটি গলে ভুবনেশ্বর যাইপারিব শালগুড়ি ভুবনেশ্বর যাইপারিব এটি তুমি যাই তোমাকে আমি ভূতমুণ্ডে যাবি মানে ভূতমুণ্ডের মোর সিধা যাবি পারাদ্বীপ রোড রাস্তা তো সরকার করে দিই তুমি তো যে রাস্তা যাবে কাছে যাও তুমি যেটা কমফোর্টেবল হচ্ছে যা কিন্তু জীবন উদ্দেশ্য হল ভৌতিক বন্ধন মুক্ত হওয়া তুমি কেবল সন্ন্যাসী হয়েগলে যে নাম মাত্র গোটে শব্দ হয়েগলে যে তুমি ভৌতিক বন্ধন মুক্ত হয়েছি তা নুহে বিশ্ব লেখা রয়েছে বাহির কর্মেন্দ্রিয় সংযম করে দিয়েছ ভিতরে বিশ্ব লেখা রয়েছে বন্ধন পড়েছি আচ্ছা কেবল বিবাহ হয়েগলে তুমি বন্ধন মুক্ত হয়েছ যেমন লোক বন্ধন বাহাটা পিলা ছ বসে আমার ধর্ম না পিলা ছ বসে তোমার ধর্ম নয় তুমি কর্ম করে পিলা ছ ভগবান মেন্টেন করি তোমার জীবন মানবসরের ধর্ম হচ্ছে কেমন এই ভৌতিক বন্ধনরু উদ্ধার পাইছে এটা ধর্ম 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 বলে ভাবি আনতে সরল সরল চাইছে অক্ষীণ ভাবনি তার সব খাই আনন্দ তার ধর্ম আমার ধর্ম আমি তো কর্ম করিবা পিলা ছুয়া যে যে স্থিতিটা যে সংসার হইলা সে কর্ম করিবে কিন্তু কর্ম তো অনাশ করিব মুঁ এতি কর্ম কলে কি ফল মিলা সেটি লোক যেতে চড়ে আছে চড়ে সে পুর কাই চাকের ঝিয়ার কাই এমতে তা কাই বাহার হলেন সিদ্ধি কোণ হলা কাই রোগ হলা এটা আমার মুন্ডো বলে কি দরকার নাই সংসার হচ্ছে সীতা কর্ম ফল ধরিকে আসছে তুমি যাতে চিন্তা করলে কিছু করি পারিবে না করে দাও তো মুন্ডে চন্দা হয়ে গেলেন খালি মজু বাহার কি করবি এটা করবি কেতে প্ল্যান চলছি ঝুলছি তো পয়সা সংসার চাল প্রত্যেক ব্যক্তি তা কর্ম নিয়ে আসছে তা কর্ম ফলটা সে ভুগিয়া পাই বাধ্য আর তাকে যদি কেবল গোটি জনে সাহায্য করিপারিব সে হচ্ছে কিয়ে ভগবান সে তাকে যদি ভগবান পাড়ব নেই সাধুমান জগত প্রতি এটা সব বড় উপকার সাধুধানি ভিক মাগি আনি খাতে এটা ভিক মাগি খালি খাতে আর পেট বসে সাধু সে যে তা করে ভিক মাগি আনি খাইবে আমার আম গুড়িয়ে মনে করা হয়েছে তুমি যাহা ভিক্ষে আনিব তা দুইটা কাম করে তা ভগবান কথা কে বলি না তাকে কথা কে বলি প্রথমটা আমাকে খেয়েছি তাকে উপদেশ দেওয়া পড়ে তো ভাই সংসার কষ্ট পাচ্ছ ঠাকুরকে ভুলিকি ভগবান ভজন কর তা ধন্দা আমি খাই সে খটুছে না মো ভোজন আম ভোজনটা সে নব আমি যে জ্ঞানটা অর্জন করেছি সে যদি দুঃখ পাই তাকে দেখতে পাওয়া করি তুমি এইথিপাই দুঃখ পাওছো কেমন সাধু কেমন যাই খালি খাই হচ্ছে তুমি দারিদ্র প্রসাদ চাল পাই দিকে পড়ে আছে সাধু হোক গ্রস্ত হোক খেয়ে হোক କାହା ପ୍ରସାଦ ତୁମେ ସେବନ କରନି, ତୁମେ ସେଠି ନାମ କର ନା ପ୍ରସାଦ ମାଣ୍ଟ, ସେ ଯେଉଁ ଲୋକ ଦଉଛି ନା, ତୁମେ ତା ପାଇଁ କଣ କରୁଛ? ତୁମ ଡାକିଦେଲେ ତୁମେ ଭାଣ୍ଡରେ ଖାଇବା, ଭାଣ୍ଡରେ ଖାଇ ଭୋଜନ କାହିଁକି କରୁ? ଭାଣ୍ଡରେ ଖାଇ ଭୋଜନ କାହିଁକି କରୁ? ସିଏ ଯିଏ ଦଉଛି ତା ଉଦ୍ଦେଶ୍ୟ ସାଧୁଙ୍କର ଭୋଜନଟା ନବ, ସେଟା ତୁମକୁ ଯେ ପ୍ରସାଦ ଦଉଛି ସେ କଣ ଆଶା କରୁଛି? ମୁଁ ଏମାନଙ୍କ କୃପାଟା ପାଇ ତୁମେ ଯିବ ଭାଗ, ତୁମକୁ କଣ କରିବା ବୋଲ ତା ପାଇଁ କିଛି କରିବା? ପ୍ରସାଦ ବାଣ୍ଟ, ଝାଡ଼ ମାର, କୀର୍ତ୍ତନ କର, ଭଗବାନ କଥା କୁହ, ଖାଦ୍ୟ ପଇସା ବଣ୍ଟନ କରିଦେବ, ଖାଇ କେମିତି ପଳେଇଛ, ଏଇଟା ଭଣ୍ଡାର ଆଜ୍ଞା ନାଇଁ, ସେଟା ଠିକ ନାହିଁ। ଆମର ମୁଖ୍ୟ ଉଦ୍ଦେଶ୍ୟ ଭୌତିକ ବନ୍ଧନ ମୁକ୍ତ ହେବା, ଭୌତିକ ବନ୍ଧନ ମୁକ୍ତ ହେବା ପାଇଁ ଯିଏ ଯେଉଁ ରାସ୍ତା ରହୁଛି ଗୃହସ୍ଥ ହେଇଛ, ଠିକ ଅଛି, ତୁମେ କର୍ମ କର, ନାଶକ୍ତ ଭାବରେ କର୍ମ କର, ପିଲା ଛୁଆ ସଂସାର ଦେଖା ଭଗବାନ କରେ, ଆଉ ତୁମେ ବସି ଖାଇବ ତାହେଲେ ବାବାଜୀ, ସେ ବସି ଆମେ ବି ବସି ଖାଉଛୁ, ଆପଣ ବସି ଖାଉଛୁ, ଭଗବାନ ପାଇଁ କାର୍ଯ୍ୟ କରୁଛୁ, ଆମର ରୋଷେଇ କରିବାକୁ ପଡିବ, ଠାକୁର ସେବା କରିବାକୁ ପଡିବ, ଭିକ୍ଷା ମାଗିବାକୁ ପଡିବ, ସବୁ କର୍ମ କରାଯାଉଛି, ଏ କର୍ମ କରିବା କ'ଣ ଦରକାର ଅଛି? ସମାଜରେ କଣ ଉପକାର ହଉଛି? ଲୋକ ପ୍ରଶ୍ନ ପଚାରିବ, ଜଗତରେ ସବୁ ପ୍ରକାର ଲୋକ ରହିବା ଦରକାର, ତୁମକୁ ମୋର ମୁଣ୍ଡ କଣ ରହିବା ଦରକାର? ହାତ ହାତ ପେଟ ଗୋଡ ଏଇଟା ରହିବା ଦରକାର, ସମ୍ଭବ ନୁହେଁ ନା, ମୁଣ୍ଡ ରହିବା ଦରକାର ଅଛି, ମୁଣ୍ଡ ନ ରହିଲେ ମୁଣ୍ଡଟା ପାଗଳା ହେଇଗଲା, ହାତ ନା କାହା ହାତ ପାଗଳ ବୋଲି କୁହନ୍ତିନି, ଗୋଡ ପାଗଳ ବୋଲି କୁହନ୍ତିନି, ମୁଣ୍ଡ ପାଗଳା ହେଇଗଲେ ପାଗଳା ଯେତେବେଳେ ହୁଏ କଣ ଆଖି ପାଗଳା କେହି କୁହନ୍ତି କି? ଆଖିଟା ପାଗଳା ହେଇଯାଇଛି, କାନଟା ପାଗଳା ହେଇଯାଇଛି, ଗୋଡ ପାଗଳା ବୋଲି କେହି କୁହନ୍ତି? ସବୁଟା ପାଗଳ ଭଳିଆ, ପାଗଳାର ଆଖିଟା ପାଗଳ ଭଳିଆ ଲାଗେ, ହାତଟା ପାଗଳ ଭଳିଆ ଲାଗେ, ପାଗଳା ହେଇଛି କିଏ? ମୁଣ୍ଡ। ସେଟା ସମାଜରେ ବ୍ରାହ୍ମଣ ଯେଉଁମାନେ, ବ୍ରାହ୍ମଣ ସ୍ୱଭାବ ଯେଉଁମାନେ ସାତ୍ତ୍ୱିକ ଲୋକ, ସେମାନେ ତ ନ ରହିବେ, ସମାଜ କଣ ହେଇଯିବ? ପାଗଳ ମୁଣ୍ଡ ଦିଶିଆ, ବର୍ତ୍ତମାନ କଣ ଖାଲି ଗୋଡ ପେଟ ବୈଶ୍ୟ ଶୁଦ୍ର, ଖାଲି ପଇସା ରୋଜଗାର କର, ଭୋକର ଆଉ ବ୍ରାହ୍ମଣ ନା, ଗୋଟେ ଲୋକ କାହିଁ ଦୁଃଖ ପାଉଛି? ତାକୁ ଜ୍ଞାନର ଆବଶ୍ୟକ ରହିଛି, ଜୀବନର ଉଦ୍ଦେଶ୍ୟଟା କଣ? ଏ ଯେମିତି ବର୍ତ୍ତମାନ ସବୁ ଦେଖ ନା, ବିବାହ ହେବେ, ପାଠପଢ଼ ଲାଗିବେ, ଡିଭୋର୍ସ ହେବେ, ଝଗଡ଼ା ଲାଗିବେ, ତାକୁ ବୁଝିବାକୁ କିଏ ଅଛି? ବୁଝିବା କାମ କିଏ କୋର୍ଟ? ସେ ପଇସା ଦେଇକି ମାଡ଼ ପିଟାପିଟି ସମାଧାନ କରିବେ, ପଇସା ଦେଇକି ସବୁଦିନ ତାଙ୍କୁ କୌଣସି କୋର୍ଟ ତାଙ୍କୁ ଓକିଲ ତାଙ୍କୁ ବୁଝାବୁଝି କରିଦେବି, ତାଙ୍କୁ କହିଦେବି ତୁମେ ସବୁ କରିକି ତୁମେ ଚଳାଅ ଠିକ ଠିକ ରହିଯାଅ, ହଉଛି ସେଟା ଜ୍ଞାନ ଦାନ ଦେବେନି ନା। ସେଠି ମୁଣ୍ଡଟା ପାଗଳ ହେଇଗଲେ ସବୁ ଅଙ୍ଗଟାକୁ ପାଗଳ ବୋଲି କୁହା ହବ। ସେଠି ବ୍ରାହ୍ମଣ ଶ୍ରେଣୀରେ ଯଦି ମାନବ ମାନେ ନ ରହିବେ, ସାତ୍ତ୍ୱିକ ବ୍ୟକ୍ତିମାନେ ନ ରହିବେ, ସମାଜରେ ଜ୍ଞାନ ରହିବେ, ଜ୍ଞାନ ରହିଲେ ଗୋଟେ ପଶୁ ସମାଜ ହେଇ ଋଷିମୁନି ମାନେ ଥିଲେ ବୋଲି ଆମେ ଜାଣିପାରୁଛୁ, ଭାଇ କଣ, ଭଉଣୀ କଣ, ପିତା କଣ, ପଶୁର ସେ ଜ୍ଞାନ ଅଛି? ପଶୁର ସେ ଯୋଉ ମର୍କ ଗୁଡାକ ଯୋଉ ଜୀବ ଅଛନ୍ତି ତାଙ୍କର ଗୋଟେ ଶରୀର ସମ୍ବନ୍ଧ ଅଛି, ମୋ ଭଉଣୀ ଏବଂ ଭାଇ ତାଙ୍କର ବିବାହ ସମ୍ବନ୍ଧ ଅଛି, ମନୁଷ୍ୟରେ ସେ ଦିନ ଜିନିଷଟା ରଖା ହେଇଛି, କେଉଁଥିପାଇଁ ରଖା ହେଇଛି? ଗୁଣିଦୂଷଣ ଦେଇଛନ୍ତି ନା, ତୁମେ ଏଠି କିଛି ବିବାହ କରିବନି, ସମୁଦ୍ରରେ ବିବାହ କରିବନି, ଏଠି ତୁମର ଭଉଣୀ କି ତୁମର ମା, ତୁମର ଏଇ ଜ୍ଞାନଟା କିଏ ଦେଇଛି? ଜଣେ ତୁମେ ଏଇ ଜ୍ଞାନ ମୁଁ ମାନିବିନି, ମୋର କିଛି ଆବଶ୍ୟକ ନାହିଁ, ତୁମେ ଏଇଟା ନ କଲେ ତୁମେ ଡିଜିଜ୍ ହେଇକି ରୋଗ ହେଇକି ପଡ଼ିଯିବ, ଯେମିତି ସମ୍ବନ୍ଧ ଭିତରେ ମ୍ୟାରେଜ୍ କରନି, ତୁମେ ମୋର 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 ପଢ଼ାକୁ ଝିଅ ବିବାହ ତୋର ଅସୁବିଧା କଣ? ତେଣୁ ଜଣେ ଯୁକ୍ତି କରିବ, ଯୁକ୍ତି କରିବ ସାଇନ୍ ହିସାବରେ କିଏ ଗଲେ ସେ ଅଳ୍ପ ଦିନ ମରିଯିବ, ସେ ଅଳ୍ପ ଦିନ ମରିଯିବ, କାହିଁକି ଏହା ସମୟରେ ଯୋଉ ଜବ୍ ସେଟା ଅସୁବିଧା, ତାଙ୍କର ଯୋଉ ଜୀବକୋଶ ଗୁଡାକ ଅଛନ୍ତି ସମାନ କଣ କରିବେ, ସମାନ ବଂଶ ଭିତରେ ସେଥିରେ ତୁମେ ଯଦି ସବାସ କରିବ, ତାଙ୍କ ଭିତରେ ଯଦି ତୁମେ ସମ୍ପର୍କ ରହିବ, ତୁମର ଅଳ୍ପ ଦିନ ମରିଯିବ, ଡିଜିଜ୍ ରୋଗ ହେଇଯିବ। ଶାସ୍ତ୍ର ଦୃଷ୍ଟିରୁ କଣ ପଡ଼ ତୁମେ କରିପାରିବେ, ବୈଜ୍ଞାନିକ ଦୃଷ୍ଟିରୁ ତାର କ୍ଷତି ଅଛି, ଯେ ବହୁତ ଆଧ୍ୟାତ୍ମିକ ବିଜ୍ଞାନ ବିଜ୍ଞାନ କହିଲେ କହିଲେ ସ୍ପିରିଚୁଆଲ ସାଇନ୍ସ ନାଁ ଇଏ ସାଇନ୍ସ ନାଇଁ ନେବ, ତୁମେ ସମ୍ବନ୍ଧ ଭିତରେ ବିବାହ ହେଇପାରିବେ, ତୁମର ଜିନିଷ ଗୁଡା ତୁମ ମା ବାପା ଯୋଉ ଜିନିଷ ଗୁଡା ଯାହା ସାଙ୍ଗରେ ଲିଙ୍କ ରହିବ, ତୁମେ କେବେ ବିବାହ ହେଇପାରିବେ ହେଲେ ତୁମ ଅସୁବିଧା ହୁଏ ସୁରକ୍ଷା ହେଇଛି ନା, ଆଉ ଏଇଟା ତ ମଣିଷ ତ ବୁଝିବା ଦରକାର ଅଛି। ଆମ ଜୀବନ ଲକ୍ଷ୍ୟ ହଉଛି ଭୌତିକ ବନ୍ଧନ ମୁକ୍ତ ପାଇବା, କର୍ମ ନ କରି କେବଳ ସନ୍ନ୍ୟାସ ହେଇଯିବ ଆମ ଲକ୍ଷ୍ୟ ନୁହେଁ, କିମ୍ବା କର୍ମ କରିକି ଗୃହସ୍ଥ ହେଇ ପେଟ ପୋଷିବା ଆମ ଲକ୍ଷ୍ୟ ନୁହେଁ। ତୁମେ ସନ୍ନ୍ୟାସୀ ହୁଅ କି ଗୃହସ୍ଥ ହୁଅ କି ବ୍ରହ୍ମଚାରୀ ହୁଅ କି ବାନପ୍ରସ୍ଥ ହୁଅ, କର୍ମରେ ଅନାସକ୍ତ ରହିବ, ଭଗବାନ ପାଇଁ ଅର୍ପିତ କର୍ମ କରିବ, ନିଷ୍କାମ କର୍ମ କରିବ, ଯାହାଦ୍ୱାରା ତୁମେ ଚିତ୍ତଟା ଶୁଦ୍ଧି ହବ। ଚିତ୍ତ ଶୁଦ୍ଧି ହେଲେ ବି ଅନ୍ତର ଉଠିବ, ତାପରେ ଠାକୁର ଡାକିବେ, ତୁମ ଆତ୍ମାକୁ ଜାଣିପାରିବ। ମୁଖ୍ୟ ଶର୍ତ୍ତାବର୍ତ୍ତୀ ହେଲା ବିଷ୍ଣୁଙ୍କ ନିକଟରେ ପହଞ୍ଚିବା। ଆମର ବର୍ଣ୍ଣାଶ୍ରମ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜୀବନର ଉପଯୁକ୍ତ ଲକ୍ଷ୍ୟ ସାଧନ କରିବାରେ ବ୍ୟକ୍ତିକୁ ସାହାଯ୍ୟ କରିବେ। ଚାରି ବର୍ଣ୍ଣ ଆଶ୍ରମ ରହିଲା, ତୁମେ ବ୍ରହ୍ମଚାରୀଙ୍କ ପାଇଁ ମନା କରୁନି, ବାବୁ ଝିଅଙ୍କ ପାଇଁ ମନା କରୁନି, ଗୃହସ୍ଥ ପାଇଁ ମନା କରାଯାଉନି, ତୁମେ ଯିଏ ଯାହା କରୁଛ କର, କିନ୍ତୁ ଲକ୍ଷ୍ୟଟା କଣ? ଜୀବନର ଉଦ୍ଦେଶ୍ୟଟା ହେଲା ବର୍ଣ୍ଣାଶ୍ରମ ବ୍ୟବସ୍ଥାଟା ରହିଲା ବ୍ୟକ୍ତିକୁ ସାହାଯ୍ୟ କରିବା, ତା ଜୀବନର ଉଦ୍ଦେଶ୍ୟଟା ସାଧନ କରିବା। ଜୀବନର ରହିଛି ଯେ ଜଣେ ଗୃହସ୍ଥ ହବ, ତାକୁ 25 ବର୍ଷ ଭିତରେ କଣ କରିବ? କୌଣସି ନାରୀ ସହିତ ସମ୍ପର୍କ ରଖିବନି, ତା ଦ୍ଵାରା କଣ? ତା ଇନ୍ଦ୍ରିୟ ଗୁଡିକ ସଂଯୁକ୍ତ ହେଇ ରହିଲା। ତାପରେ ବିବାହ ହେଲା, ବିବାହ ହେବାଟା ଗୋଟେ ବହୁତ ବଡ଼ ଟ୍ୟାକ୍ସ, ବହୁତ ବଡ଼ ଟ୍ୟାକ୍ସ ନା, ବହୁତ ନା କଣ ସହଜିଆ ବାହାଘର କଣ ଝଗଡ଼ା ନା ସହଜିଆ କଣ ଦାୟିତ୍ୱ ପଶିଲା ଦାୟିତ୍ୱ ଗୋଟେ ମନରେ ହବ। ସକାଳୁ ଉଠିଲା ମାନେ ମୁଣ୍ଡରେ ପୁଅରେ ଏଇଟା କରିବା ପଡ଼ିବ, ଝିଅ ଏଇଟା କରିବା, ସ୍ତ୍ରୀ ଏଇଟା ନାହିଁ, ଏଟା ନାହିଁ, ଏଗୁଡ଼ା କ'ଣ? ଏଗୁଡ଼ା ବୁଲିଲେ ଖାଇଲ ନା? ଆଜି ଖାଇବନି, ଚୁଡ଼ା କରିଦେଲେ ଖାଇଦେବ, ଘରେ କହିଲେ ଚୁଡ଼ା କରିଦେଲେ ଖାଇଦେ ଛୁଆପିଲା। ତ ସବୁବେଳେ ତମ କାନ୍ଧରେ ଦାୟିତ୍ୱ ରହେ। ଆଚ୍ଛା, ସେ ଦାୟିତ୍ୱଟାକୁ ତୁମକୁ ଯଦି ଭଲ ଲାଇଫ୍ ନବ, ତୁମର କ'ଣ ହବ? ଶରୀରଟା ଖରାପ ହବ, ମନଟା ଖରାପ ହବ। ସେଥିପାଇଁ ଆମ ଶରୀର ସହିତ ଆତ୍ମାକୁ ସାହାଯ୍ୟ କରିବା ପାଇଁ କେତେ ଭଗବାନ ବ୍ୟବସ୍ଥା କରିଛନ୍ତି। ବର୍ଣ୍ଣାଶ୍ରମ ରାଜା 50 ବର୍ଷ ହେଇଗଲା, ବର୍ତ୍ତମାନ ଆଉ ଘର କଥା ମୁଣ୍ଡ ପଡ଼ିବ ନା, ବଡି ତୁମର ଲୋଡ୍ ନେଇପାରିବନି, ଆଉ ଆତ୍ମା କର୍ମ ବି ଭୁଲି ଯିବ, କାରଣ ତୁମେ ଅଧିକା ଏଇ 25 ବର୍ଷ ଭିତରେ ବହୁତ କାମ କରିଦେବ। 25 ରୁ 50 ବର୍ଷ ବିବାହ ହେଇକି ତୁମ କର୍ମଟା କଲ, ତୁମେ ଏତେ ଲୋଡ୍ ନେଇଗଲ, ଏତେ ଅଧିକା ଓଜନ ଦାୟିତ୍ୱ ତୁମେ ନେଇଗଲ, ତୁମେ ରିଲାକ୍ସ ହୁଅ, ଛାଡ଼ିଦିଅ, ପିଲା ବଡ଼ ହେଇଗଲା, ପିଲା ତାର ତାର ସ୍ତ୍ରୀ ଦାୟିତ୍ୱ ନେଲା, ତୁମେ ସେଠୁ ଖୁସି ହବ, ତୁମେ ଖୁସି ହେଲେ ତୁମେ ଆତ୍ମକର୍ମ ଟିକେ କରିପାରିବ। ଆଉ ସରଟା ବି ଏଇ ଯେତେ ଡିଜିଜ୍ ହେଉଛି ଲୋକଗୁଡା ଯାହାକୁ ଦେଖିବ 40, 50, 60 ବର୍ଷ ଭିତରେ ଯାହା ଘରେ ଦେଖିବ ତାର ଆଠୁ ଆମେ ଦେଖୁଛୁ 70 ବର୍ଷ 60 ବର୍ଷ ମାନେ ଆମ ମା ମାନେ ସୁସ୍ଥ ସୁସ୍ଥ ଥିଲେ, ତୁମେ ବସି ବସି ଖାଉଛ, ତୁମର ଗୋଟେ ଘରେ ଘରେ ଅଭାବ ନାହିଁ, ତୁମେ ରୋଗ ଦେଉଛ, ଓଭର ଲୋଡ୍, ଝିଅ ଏମିତି ହେଇଗଲା, ମୋ ପୁଅ ଏମିତି ହେଇଗଲା, ମୋର ଏମିତି ଏଇଟା ହେଇଗଲା, ମୋର ସେଟା ହେଲା, ଚାକିରି କର, ତୁମେ କଣ ଜଗତ ଭଗବାନ ହେଇଛ ନା? କଣ ତୁମର ପୁଅ ହେଲା ବୋଲି କଣ ଜନ୍ମ ଦେଇଛ ବୋଲି ତୁମ କର୍ମ ଦେଇଛ ନା? ସେଇଥିପାଇଁ ତ କୁହାଯାଏ ବ୍ରହ୍ମଚାରୀ, ତୁମେ 25 ବର୍ଷ ବ୍ରହ୍ମଚାରୀରେ 25 ରୁ 50 ପ୍ରବେଶ କଲ, ଛାଡ଼ି ପଳେଇ ଆସ, ନହେଲେ ତୁମେ କଣ କରିବ? ସେଟା ଆସକ୍ତି ହେଲେ ସେଇ ଚିନ୍ତା ସେଇ ଚିନ୍ତା ସେଇ ଚିନ୍ତା କରି 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 ସ୍ୱରଟା ତୁମର ସ୍ୱର ବି ଗଲା, ଆତ୍ମା କର୍ମ ବି ଗଲା, ଠାକୁର ବି ଡାକି ପାରିବେନି, ଆଉ ପିଲା ଛୁଆ ଚିନ୍ତା ବି ଯେତେବେଳେ ଗଲେ କଣ ହବ? ଆଉରେ ଦେଖିଲେ ପୁଅ କଣ କଣ ହବ? ଆଉ ଟିକେ ଭଲ ଟିକେ ହବ, ମଣିଷ ଟିକେ ହବ, ଯେତେବେଳେ ତୁମେ କର ଆସକ୍ତି ରହୁଛ, ତାକୁ ତୁମେ ଯେତେ ଭଲ କଲେ କଣ ହବ? ତା କର୍ମ ଫଳ ଯୋଉଠି ତାକୁ ସେ ଦିଗଟା ଦେଖାଅ, ତୁ ତାକୁ ଭଲ ରାସ୍ତା କଥା ପଟେ ଦେଖାଅ, ତାର ଭୋଗିବାର ଅଛି ରାସ୍ତାରେ ଯିବ, ଯଦି ଗୋଟେ କାମ କରିପାରିବ କେବଳ ତାକୁ ସାହାଯ୍ୟ କରିପାରିବ, ତାକୁ ଯଦି ଭଗବାନ କାଢ଼କୁ ମନ କରି ଦେଖାଅ, ଠାକୁରଙ୍କୁ ଟିକେ ଡାକେ, ଜଗତରେ ସବୁଠୁ ବଡ ସହାୟକ ହେଲା ଏଇଟା। ଜୀବ ବ୍ରହ୍ମାଂଶଙ୍କ ପାଖକୁ ଗଲେ ବି ତା କର୍ମ ଫଳ ବଦଳିପାରିବ, ଧନ ସମ୍ପତ୍ତି ପାଇଯାଇପାରିବେ, କୌଣସି ଦେବାଦେବୀଙ୍କ ଶରଣ କଲେ ବି ସେ ପୂଜା କରିକି ସମ୍ପତ୍ତି ଧନ ସମ୍ପତ୍ତି ନେଇ ଆସିବ, କିନ୍ତୁ ଭୋଗିବାଟା କର୍ମର ଫଳଟା ଭୋଗିବା ପାଇଁ ବାଧ୍ୟ ଅଛି। ସାଧୁ ହେଇଥିବେ ଜଗତର ବଡ଼, ସାଧୁ ଗୋଟିଏ ଶିଖର ଜାଣିଛି, ସାଧୁ ଟଙ୍କା ପଇସା କାହାକୁ ଦିଏ ନାହିଁ, ଏଇ ଯୋଉ ଆଜିକାଲି କେବଳ ମଣ୍ଡ ଗୁଡାକ ଟଙ୍କା ଦେବି ପଇସା ଦେବି ତ ତୟାର ହେଇଯିବ ତୋର ପୁଅ ବାହାର, ସାଧୁ ସେଟା ଦିଏ ନାହିଁ, ସାଧୁ ଆଖିରୁ ଲୋଭ ବୁଝିବା ଶିଖିଛି, ସାଧୁ ଜାଣିଛି ଜୀବନ କେବେ ଦୁଃଖ ଦୂର ହବନି, ଯଦି ଭଗବାନ ବି ଭଜନ କରିବା କର୍ମ ଫଳଟା ଚାଲିବ, କର୍ମ ଫଳ ଚାଲିବ ହେଲେ ସୁଖ ସେଟା ମାଲିକ କରିପାରିବ, ଦେବାଦେବୀ ପୂଜା ଆମର ଛାଡ଼ିବନି, ଦେବା ନଷ୍ଟ ହବନି, ଦେବାଦେବୀ ତୁ ଯାହା ପୂଜା କରିଛ ସେ ପୂଜାର ଫଳ ତୁମକୁ ମିଳିବ, କିନ୍ତୁ କର୍ମ ଫଳଟା କରିଯିବ, କର୍ମଟା କିଏ କାଟିବନି ସେଟା ଭଗବାନ କର୍ମ କାଟିବେ, ସାଧୁଙ୍କର କାମରେ ସେ ଶିକ୍ଷକ ସେଇ ଦିଗଟାକୁ ଦେଖିବେ, ସେ ଯେତେ ପାଠ ପ୍ରବଚନ ଯାହା ବୁଝାଇବେ କେବଳ ଗୋଟିଏ ଆଡ଼କୁ କଣ ଭଗବାନଙ୍କର ଶରଣ ଯାଏ, ଭଗବାନ ତ ନିଜେ ସେୟା କହିଲ ସବୁ ଗୀତାରେ କର୍ମଯୋଗ ସବୁ ବିଷୟ ସେ କଣ କରିବ ସର୍ବଧର୍ମାନ କରେ ଦିଜମାମି କମ ଶରଣ ମୋ ଶରଣ ପଡ଼େ, ଯେତେ ପ୍ରକାର କଥା କହିଲେ ତାର ଗୋଟେ ଉଦ୍ଦେଶ୍ୟ ହେଲା କେମିତି ପ୍ରଭୁଙ୍କର ଶରଣ ଯାଇକି ଗୋଟିଏ ନାମ କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ, ଯେଉଁ ସମସ୍ୟା ଅଛି ଧନ ସମସ୍ୟା ଅଛି ସେ ବି ଦୂର ହବ, ଭକ୍ତି ସମସ୍ୟା ଅଛି ସେ ବି ଦୂର ହବ, କର୍ମଫଳ ସମସ୍ୟା ଅଛି ତୁ ଯାହା ଅଛି ଆଉ ତୁମକୁ କିଏ ସାହାଯ୍ୟ କରିପାରିବେନି, କାରଣ ଏଇଟା ତୁମର କର୍ମ ଫଳ, ତୁମକୁ କେବଳ ଭଗବାନ ସାହାଯ୍ୟ କରିପାରିବେ, କୃତ୍ରିମଟା କୋଡ଼ ଜିନିଷ ତୁମେ ଯେଉଁ ସନ୍ନ୍ୟାସୀ ହେଇଗଲେ ସନ୍ନ୍ୟାସୀ ହେଲେ ତୁମ କର୍ମ ଭଗବାନ ପାଇଁ କର, କର୍ମ ବନ୍ଧନ ପଡ଼ିବ ବୃହସ୍ପତି ହେଲେ ବି ଭଗବାନ କର୍ମ କର, କାରଣ ଆମର ଉଦ୍ଦେଶ୍ୟ ହେଲା ତୁମେ ଯେଉଁ ବର୍ଣ୍ଣାଶ୍ରମ ଧର୍ମର ଉଦ୍ଦେଶ୍ୟ ହେଲା ତୁମକୁ ସାଧନ ଜୀବ ମାନବ ଜୀବନର ଉଦ୍ଦେଶ୍ୟ ସାଧାରଣ କେମିତି ତୁମକୁ ସାହାଯ୍ୟ ସେ କରିବ ଅପଡେଟ୍ କରିବ ଷ୍ଟେପ୍ସ ଗୁଡ଼ା। ଏକ ଗୃହସ୍ଥ କୃଷ୍ଣ ଯତ୍ନ ରହି ସଂଯତ ଜୀବନ ଯାପନ କଲେ ଏଇ ଲକ୍ଷ୍ୟ ମଧ୍ୟ ହାସଲ କରିପାରିବ। ସନ୍ନ୍ୟାସୀ କଣ ସେ ପୁତ୍ର ଭାବେ ରହିବ କିନ୍ତୁ ମନ ଭିତରେ ବିଷୟ ଭୋଗଟା କରୁଥିବ। ଜଣେ ଗୃହସ୍ଥ ଏକ ସଂଯତ ହବାକୁ ପଡିବ, ସଂଯତ ନହେଲେ ବି ସେ ଗଲା, ତା ଦେହ ବିଷୟ ଆଶା ରହିଲା, ଧନ ଆଶା ରହିଲା, ସ୍ତ୍ରୀ ପୁତ୍ର କାମ ଆଶା ରହିଲା, ସେ ବି ଗଲା। କୌଣସି ଜିନିଷ ତୁ ହେଇଛି ବୋଲି ଭାବନି, ମୋ ମନ ଭିତରେଟାକୁ ସଂଯୋଗ କରିବାଟା କୌଣସି ରାସ୍ତାରେ ଠିକ ନୁହେଁ, ମାନେ କୌଣସି ରାସ୍ତାଟା ସହଜ ନୁହେଁ। ବିବାହ ନହେଲେ ତ ମନ ଭିତରେ ଯାହା କରୁଛି, ବିବାହ ହେଇଗଲା ପରେ ମନ ଭିତରେ ଦିଗଟା ଅଲଗା ହେଇଯିବ। ତୁମେ ଯୋଉ ସ୍ତ୍ରୀ ପୁତ୍ର ଯୋଉ ସ୍ତ୍ରୀ ଆସକ୍ତି ଯୋଗୁଁ ତମେ ବିବାହ ହେବ, ବର୍ତ୍ତମାନ ସ୍ତ୍ରୀ ଗତରେ ଆସକ୍ତି ହଟିଗଲେ ପୁତ୍ର ପ୍ରତି ଆସକ୍ତି ଲାଗିଯିବ, ପୁତ୍ର ପ୍ରତି ଆସକ୍ତି ହଟିଗଲେ କନ୍ୟା ପ୍ରତି ଲାଗିଯିବ, କନ୍ୟା ପ୍ରତି ଆସିଗଲେ ଜମିବାଡ଼ି ପ୍ରତି ଲାଗିଯିବ, ଦୁଃଖଟା ସମାନ। ସେ ଯାହା ପ୍ରତି ତୁମେ ଆସକ୍ତି ହେଲେ ସେଇଟା ଭଜନ ତୁମର ବାଧା। ଆମର ଶିକ୍ଷା ରହୁଛି ତୁମେ କର୍ମ କର, କର୍ମଫଳ ପ୍ରତି ଆସକ୍ତି ହୁଏନି। ଆଉ କର୍ମ କରିବାର ସୂତ୍ରଟା କଣ, ଭଗବାନଙ୍କ ଉପରେ ନିର୍ଭର କରି କର୍ମ କର, ଭଗବାନଙ୍କୁ କର୍ମ ଗୁଡିକ ଅର୍ପିତ କର, ନିଷ୍କାମ କର୍ମରେ ତୁମେ ରୁହ, ଭଗବାନଙ୍କୁ କହିବାର ତାତ୍ପର୍ଯ୍ୟ ଏଇଟା। ଏକ ଗୃହସ୍ଥ କୃଷ୍ଣ ଚେତନା ରହି ସଂଯତ ଜୀବନ ଯାପନ କଲେ ଏଇ ଲକ୍ଷ୍ୟ ମଧ୍ୟ ହାସଲ କରିପାରେ। ଆତ୍ମାନୁଭୂତି ଲାଭ କରିବାକୁ ହେଲେ ବ୍ୟକ୍ତିକୁ ଶାସ୍ତ୍ରାନୁଗତ ସଂଯତ ଜୀବନ ଯାପନ କରିବାକୁ ପଡିବ ଓ ଅନାସକ୍ତ ଭାବରେ କର୍ତ୍ତବ୍ୟ କର୍ମ କରିବା ଦରକାର। ଦୁଇଟା ପଏଣ୍ଟ ଏଠି ପ୍ରବାଦ କଲି ଯେ ଆତ୍ମାନୁଭୂତି ଯାହାକୁ ସେଲ୍ଫ ରିଆଲାଇଜେସନ ଚାହୁଁଛି ତାକୁ ଦୁଇଟା କାମ କରିବାକୁ ପଡିବ। ପ୍ରଥମ ହେଲା ଶାସ୍ତ୍ରାନୁମୋଦିତ ସୁନ୍ଦର ଜୀବନ ଯାପନ, ଶାସ୍ତ୍ର ଯାହା କହିଛି, ବ୍ରହ୍ମଚାରୀ ଶାସ୍ତ୍ର ଯାହା କହିଛି, ସାଧୁମାନଙ୍କ ପାଇଁ ଶାସ୍ତ୍ର ଯାହା କହିଛି, ଆଉ ଗୃହସ୍ଥ ପାଇଁ ଶାସ୍ତ୍ର ଯାହା କହିଛି। ଗୃହସ୍ଥ ଲୋକ କଣ, ଶାସ୍ତ୍ର ନିୟମ ଗୁଡିକ କାହା ପାଇଁ, ସବୁବେଳେ ସାଧୁମାନଙ୍କ ପାଇଁ, ସିଏ ତାଙ୍କ ସାଧୁ ହିସାବ ନା, ସିଏ ତାଙ୍କ ପାଇଁ ଆମ ପାଇଁ କିଛି ନାହିଁ, କାହିଁ କହିଲୁ ତୁମେ ପାଇଁ ପଚାଶ ପକ୍ଷ ରଖିପାରିବ, ବାବାଜୀ କାହିଁକି ରଖିଲେ ତ ଭଲ ଲାଗିବ, ବାବାଜୀ କାହିଁକି ଏମିତି କରୁଛି, ବାବାଜୀ ଏମିତି କାହିଁକି ଥର କି ବାବା ଦୋଷଟା ପୂର୍ବତ ମାନେ ଟଙ୍କାଟା ଚୋରି କଲେ ବି ଚୋର, ବୁଝିପାରୁଛନ୍ତି, ଲକ୍ଷ ଟଙ୍କା ଚୋରି କଲେ ବି ଚୋର, ତ ଟଙ୍କାଟେ ଚୋରି କରିବା ଦ୍ୱାରା ପୁଲିସ କହିବି କି, ପୁଲିସ ଭାଇ କଣ ଟଙ୍କାଟେ ଚୋରି କରିଛି ମୋର କଣ ଅଛି, କହିବି କି ଟଙ୍କାଟେ ତମେ କାପ କିଣିବ ଆଣିଲେ ତ ଚୋର, ଆଉ ଲକ୍ଷେ ଟଙ୍କା ଆଣିଲେ ଚୋର, ସେ ସମାନ। ତୁମେ କେବେ ଭାବିବା ଉଚିତ ନା ଯେ ନିୟମ ଗୁଡିକ, ଶାସ୍ତ୍ର ନିୟମ ଗୁଡିକ କେବଳ ସାଧୁମାନଙ୍କ ପାଇଁ ଅଛି, ଆମ ମାନଙ୍କ ପାଇଁ ନାହିଁ, ପ୍ରଭୁ ଦୁଇଟା ଜିନିଷ ଏଠି କହିଲେ, ଶାସ୍ତ୍ରାନୁମୋଦିତ ସଂଯତ ଜୀବନଯାପନ ଏବଂ ଅନାସକ୍ତ ଭାବରେ କର, ଏଟା ଦୁଇ, ଏଟା ଯିଏ ଯିଏ ବର୍ଣ୍ଣାଶ୍ରମ ସିଷ୍ଟମ ଯେଉଁଠି ଅଛି, ସାଧୁମାନେ ଅନାସକ୍ତ ଭାବରେ କେମିତି କର୍ମ କରିବେ, ଏଟା କଣ ଭଗବତ କର୍ମ, ଏଟା କଣ କରିବା ପାଇଁ ମୋତେ ପଡିବ, ପ୍ରଭୁଙ୍କର କର୍ମ, ମୋର ଭକ୍ତି ହଉ ନ ହଉ, ସୁଖ ହଉ ଦୁଃଖ ମୋତେ କରିବାକୁ ପଡିବ। ଗୃହସ୍ଥ ଜୀବନ ସେଟା ମୁଁ ବାହା ହେଇଛି, ମୋତେ କର୍ମ କରିବାକୁ ପଡିବ, ପିଲା ଛୁଆ ପାଇଁ ମୋତେ କର୍ମ କରିବାକୁ ପଡିବ, ତାଙ୍କ ସୁଖ ଦୁଃଖ ତାଙ୍କୁ କହିପାରିବି, ମୋତେ କର୍ମ କରିବାକୁ ପଡିବ, ମୋତେ ଘରେ ଆଣି ମାନେ ତାକୁ ଖାଇବାକୁ ହବ, ଆଉ ଯାହା ସବୁ ସେଟା ପ୍ରଭୁଙ୍କର ଅନାସକ୍ତ ତ ହବାକୁ ପଡିବ, ସଂଯୋଗ ଜୀବନଯାପନ କରିବାକୁ ସଞ୍ଜୟ ଜୀବନ ଯାପନ କଲେ ଅନାସକ୍ତ ନ ହେଇପାରିଲ, କର୍ମ ବନ୍ଧନ ପଡ଼ିଗଲ, ଗୃହସ୍ଥ ହେଲେ ବି ଅଟକିକି ରହିଲ, ସାଧୁ ହେଲେ ବି। ଏକ ଭଣ୍ଡ ସନ୍ନ୍ୟାସୀ ତାହେଲେ ସେ ଆତ୍ମନ୍ନତି ଲାଭ ଦିଗରେ ଉନ୍ନତି କରିପାରେ। ଏକ ଭଣ୍ଡ ସନ୍ନ୍ୟାସୀ ହେବା ଅପେକ୍ଷା ଯେ ଯେ ସରଳ ଲୋକମାନଙ୍କୁ ଭଣ୍ଡାଇବା ନିମିତ୍ତ ଯୋଗିବ ସାଧାରଣ କରେ, ତା ଅପେକ୍ଷା ଏକ ନୈତିକ ଅନାସକ୍ତ କର୍ମୀ ଯିଏକି ଉପଯୁକ୍ତ ବିଧି କର୍ମ କହିଚାଲେ ସେ ବରଂ ଉତ୍କୃଷ୍ଟ। କମ୍ପେୟାର ତୁଳନା କରାଯାଏ ଗୋଟେ ଏଠି ସାଧାରଣ କର୍ମୀ କଥା କହୁନି, ଯେଉଁମାନେ ପ୍ରବାଦ କଲେ ନା ଭଣ୍ଡ ଯୋଗ୍ୟ ଅପେକ୍ଷା ନୈଷ୍ଠିକ ଅନାସକ୍ତ କର୍ମୀ, ସେ କର୍ମ କରୁଛି କିନ୍ତୁ ନୈଷ୍ଠିକ ଲୋକ, ଆଉ ଅନାସକ୍ତ ତାର ଆସକ୍ତି ନାହିଁ, ସେ ଗୋଟେ ସାଧୁ ଅପେକ୍ଷା, ସେ ସାଧୁ ବେଶୀ ନୁହେଁ ତା ଅପେକ୍ଷା ଶ୍ରେଷ୍ଠ। କାହିଁକି ସେ ସାଧୁ ନହେଲେ ବି ସେ ଅନ୍ୟକୁ ଠକଉ ନା, ସାଧୁ ହେଲେ ସେ କଣ କରୁଛି, ସାଧୁ କେତେ ଚୋରି କରିବା, ଚୋର ରାତିରେ ଚୋରି କରେ, ସାଧୁ ଦିନ ରାତି ସବୁବେଳେ ଚୋରି କରିଥାଉ, ସାଧୁ ବୋଲି ତ ବିଶ୍ୱାସ କଲ ନା, ଘର ଘରେ ଏତେ କଣ ଭୁବନେଶ୍ୱରରେ ସେ ପେପର ହଟୁଛି ନା, ଏବେ ଭୁବନେଶ୍ୱର ବାବା ବିଷୟରେ ଏବେ ହାତ ଦେଖିବା ବିଷୟରେ ବେଶୀ ଆସିଗଲା, ଚାଲି ଆସୁଛନ୍ତି ବସ ତାଙ୍କ ଘର ଭିତରେ ବସିବା, ବାବା ଆସୁଛନ୍ତି ଭିକ ମାଗିବେ, ଆଉ ପଚାରି ଏଇଟା ଚାଲ ଏଇଟା ପେପର ଫେପର ବାହାରିଲା ବଡ଼ ସେଟା କ'ଣ ଅଛି, ହାତ ଦେଖିବା ବିଷୟରେ ଚାଲେ ମା ଭିକ୍ଷା ଦିଅ, ଭିକ୍ଷା ଦେଲେ ସେ ମା ମାନେ ଖାଇବା ମିଳିବ ବୋଲି, ଖାଇବା ମିଳିବ ବୋଲି ଘରକୁ ବସିଲେ ଆଉ କ'ଣ ଖାଇବା ରେଡି ଗଲେ ଖା ପି ସାରି ମନ୍ଦିର ବାହାର କରିବେ ଆଉ କଣ, ଆଉ ଚୋରୁ କଣ କି ଡାକିଣୀ ଘରେ ଖାଇବାକୁ ଦେବ, অচেনা লুঙ্গি পরেও বাবা বাবাদের চিনা আছে না, বাবাদের স্নান দিয়ে বাবাদের স্নান করো নালি কোটা বাবাজি কে বোঝা তুমি ঘর কোয়াড়ে তোমার ঘর গাছ নালি কোটা পিছতে ভরে দেবে ঘর দিয়ে চোর রাত্রে চুরি করে বাবাজি দিন রাত্রি সবু ঘাটে তার পড়াড়ে সন্ধ্যাটা সত্যবারে চুরি করে কারণ লোক তো বিশ্বাস করছে না এটা ভণ্ডা হয়ে গেল ভণ্ড সাধু কি আমার সচট কর্মী গুলো ভালো সে কমসে কম তা কর্ম করে সে অন্যকে ঠকাও নাই এটা অন্যকে ঠকে দেব যে কেবল বঞ্চিবা বঞ্চিলা নিমিত মিথ্যা ধ্যান যোগ করে ধ্যান যোগী সাজে তা অপেক্ষা নৈষ্টিক মেহন্তর বরং উৎকৃষ্ট মেহন্তর গুটা করছেন মেহন্তর বর ভালো ঝাড়ুদারটা ভালো শুশ্রী ভালো ঠকেইকি লোক চিটর তাকে পয়সা আনি ভোগ করিব দুনিয়া ঠকেইব লোক গুড়া তা অপেক্ষা বরং ঝাড়ুদারটা গোটা ভালো ভণ্ড শুনে সে অপেক্ষা আমার ঝাড়ুদার ভালো তোর তোমার জীবদায় গোড়া টাকা পয়সা সব ধরে আসছ আর তুমি ভোগ করি খাওছ সে তো বাবা বলে পূজা করছে তো দেখো ভগবান ভগবান এই সব কর্মযোগ উপরে করছেন আপনি সাধুকে নিন্দা করছেন তা নেই ভণ্ড যেমন সাধু বেশরে ভুল কর্ম করছেন তাকে নিন্দা করছেন ইয়ার অর্থ যে গ্রস্ত প্রশংসা করছেন শাস্ত্র অর্থ ভুল লেগেনি যে যেমন সাধু বেশরে ভুল কর্ম করছেন তাকে নিন্দা করছেন ভগবান যে গ্রস্ত সফল করছেন তার নেই যে শাস্ত্র অনুমোদিত কর্ম কলা অনা সপ্তাহে টাকা রাখলাম টাকা পয়সা খাইলা বিশাল ভোগ কলা শিব কর্ম করলে না তার কি লাভ হয় শিব ঢুকেলেন লোককে শিব লোক ঢুকে নেই তোমার করোড় লোক দিয়ে শিব শিব সাধু হয়েছেন শিব গ্রস্ত হয়েছেন শিব ঢুকে নেই লোককে দিয়ে দিয়ে লোক কথা ভগবান বলে তুমি দূরে করো তুমি যে মধ্যে রোজ রোজ তবু অনাসক্ত হারে কর্ম করো শাস্ত্র অনুমোদিত কর্ম কর সংযত হোক গ্রস্ত সংযত সাধু সংযত আও অনাসক্ত যে মনর দ্বারা ইন্দ্র গুড়ি নিয়মিত করে কর্মেন্দ্র দ্বারা গ্রস্ত ধর্মের অনাসক্ত রূপে কর্মযোগ আরম্ভ করে সে পূর্বোক্ত মিথ্যাচারী অপেক্ষা উৎকৃষ্ট মিথ্যাচারী সাধু অপেক্ষা সে হচ্ছে উৎকৃষ্ট তার নিঃসন্দেহ কর্ম করছি অনাসক্ত কর্ম করছি এতে তো বৈপরীতম সুবিহিত কর্ম তাম সুগ্রস্ত অপি শ্রেষ্ঠ ত্যাগ এটি পূর্ব শ্লোক এ স্পষ্ট সম্পত্তি রহিল পূর্ব কলে সে মিথ্যাচারী বাইরে বাইরে সন্ন্যাস বেশ নিয়েছি ভিতরে কর্মেন্দ্র গুড়ি বাইরে সংযোগ করেছি ভিতরে তার দিন সব কর্মেন্দ্র বিশ্বাস ছড়া করেছি তার বিপরীত কৌছন্তি যদি কি সংযত গৃহস্থ সে হচ্ছে সুবিহিত কর্ম গৃহস্থ অপি শ্রেষ্ঠ নিজ কর্ম সে করুছি কিন্তু সংযত অছি সে হচ্ছে শ্রেষ্ঠ আত্মানুভব প্রভৃতি মনস ইন্দ্রিয়াণি সুতা সুতা তিনি নিয়মাসক্ত ফলাবিশ্ব নিয়মন সংস কর্মেন্দ্রিয় কর্ম রূপম যোগ উপায় আরভতে অনুদিষ্টতি সবিশিষ্যতে সে এই পাই শ্রেষ্ঠ না আত্মানুভব প্রভৃতি মনস ইন্দ্রিয়াণি সুতা তিনি নিয়ম নিয়মে আসক্ত নিয়ম আসক্ত ফলাবিশ্ব নিয়ম আত্মানুভূতি লাভ নেই তো সে কোন করুছি না ফলাবিশ্ব নাই ইন্দ্র গুড়ি সংযত করে আসক্তি আসক্তি শূন্য হয়েকি সে কর্মযোগটা করছে কর্মটা কর্মযোগ কেতবে হবে চাকরি করলে এটা কোন চাকরি করলে এটা কর্ম চাষ করলে এটা কর্ম এসব কর্ম কর্মযোগ কেতবে হয়ে যায় তাহলে যোগ কেতবে যেতবে সে কর্মটা অনাসক্ত ভাবে করা যায় আর শাস্ত্র অনুমোদিত ভাবে করা যায় কারণ অনাসক্ত আর শাস্ত্র অনুমোদিত কর্মটা ভগবানের নিয়ম যেহেতু ভগবান এটা যেটা করেছেন সেটা কোন হয়ে যোগ হয়ে সে সে মাধ্যমে ভগবান যেটা অর্জুন অর্জুন গোটা ক্ষেত্রে দিলে এটি সোলজার মানে ক্ষেত্রে আছে এই যে আমরা সব কথা যুদ্ধ হচ্ছে যা হচ্ছে ডিফারেন্স কোন হল ইয়ে যুদ্ধ করছেন অর্জুন যুদ্ধ করতে অর্জুন যুদ্ধ মাধ্যমে ভগবান সাথে যুক্ত হয়ে সে শাস্ত্র অনুমোদিত কর্ম গুলা করতে পূর্বকালে রাজা মানে যা যা সব চাকরি দৌলে কে সৈনিক দেলা কে সব শাস্ত্র হিসাবে তুমি যুদ্ধ কর যুদ্ধ পূর্বর কোন হতলা এই যেটা যে কোন রসিয়া এই কোন লাগিছে সে গোটে বম্প কেতু গোটে বম্প কেতু নাই তুমি যুদ্ধ করে আছে দুই দুই মিনিস্টার তুমি যুদ্ধ করে তো প্রধানমন্ত্রী কোন রাষ্ট্রপতি যুদ্ধ করছো কথা আমি এইভাবে ভাবে যুদ্ধ করি আগুন যুদ্ধ মানে যে তুমি আটক করে দিও রাতারাতি নাই আগুন যুদ্ধ হতো যুদ্ধ পূর্বর নিয়ম করা হতো କାରଣ ଶାସ୍ତ୍ର ନଦେ କର୍ମ, କାରଣ ନହେଲେ ଯେଉଁ ସୂର୍ଯ୍ୟ ଗୁଡ଼ାକ ରହିଲେ କ'ଣ ଯେଉଁମାନେ ସୈନିକ ଗୁଡ଼ାକ ରହିଲେ ସେମାନେ ସେମାନେ ତାଙ୍କ ଗତିରେ ଉନ୍ନତ ଗତି ହବନି ନା, ପ୍ରଜାମାନ ନଷ୍ଟ ହେବେ। ସେଥିପାଇଁ ମହାଭାରତ ଯୁଦ୍ଧ ପୂର୍ବରୁ ପିତାମହ ନିୟମ କରା ରାତିରେ ଯୁଦ୍ଧ ହବନି, ସାରଥି ସାଙ୍ଗରେ ସାରଥି ଯୁଦ୍ଧ କରିବେ, ରଥି ସାଙ୍ଗରେ ରଥି ଯୁଦ୍ଧ କରିବେ, ରଥି ସାଙ୍ଗରେ ସାରଥି ଯୁଦ୍ଧ କରିପାରିବେନି, ରଥ ଭାଙ୍ଗିଗଲେ ଯୁଦ୍ଧ ହବନି। ଅଶୁ ଯଦି କାହା ଅଶୁ ଥକା ହେଇଯାଏ ତାକୁ ମାରିବନି, କିଏ ରଥ ଓହ୍ଲାଇ ପଡ଼ିବେ ତାକୁ ମାରିବନି, ବିରୋଧ ହେଇଗଲେ ତାକୁ ମାରିବନି, କିଏ ହାତରେ ହେଇଥିଲେ ତାକୁ ମାରିବନି, ପଦାତିକୁ କେବେ ରଥି ମାରିବନି, ପଦାତିକ ସହିତ ପଦାତିକର ଯୁଦ୍ଧ ହବ। ହସ୍ତିର ମାନେ ହସ୍ତି ଚଢି ଯାଉଛନ୍ତି, ସେମାନେ ହସ୍ତି ମାନେ ହସ୍ତି ହସ୍ତି ଆଳୁ ମାନେ ହସ୍ତି ଆଳୁ ଯୁଦ୍ଧ କରିବେ, ଅଶ୍ୱଭାଇ ମାନେ ଅଶ୍ୱଭାଇ ସହିତ ଯୁଦ୍ଧ କରିବେ, ପଦାତିକ ମାନେ ପଦାତିକ, ଏସବୁ ନିୟମ ହେଇଥିଲା ମହାଭାରତରେ। କାହିଁକି ଏହାଦ୍ୱାରା ପ୍ରାଣୀ ଜୀବ ଯେତିକି ଜଣ ଯୁଦ୍ଧ ରହିବେ ସେମାନଙ୍କର କ'ଣ ହବ, ଉନ୍ନତି ହବ, କାହିଁକି ସେମାନେ ଶାସ୍ତ୍ର ହିସାବରେ ଯୁଦ୍ଧ ହବ। ଏ ନିୟମଟାକୁ ପିତାମହ ଭୀଷ୍ମ ଜାଣିଥିଲେ, ତାହେଲେ ସେ ଯୁଦ୍ଧ ଶାସ୍ତ୍ର କ'ଣ ପରଶୁରାମ ପାଠ ସିଏ ନିୟମଟା କରିଥିଲେ। ଆଗରୁ ସବୁ କର୍ମ ହଉଥିଲା, କିନ୍ତୁ କର୍ମଟା ଶାସ୍ତ୍ରୋନ୍ନତ ହଉଥିଲା ଆଉ ଅନାସକ୍ତ। ଭଗବାନ ଏଇଟା କହିଲେ ଅର୍ଜୁନ କହିବ, ମୁଁ ଏଇଟା କରୁଛି, ଏଇଟା ଶାସ୍ତ୍ରୋନ୍ନତ କର୍ମ କରୁଛି, ଆଉ ତୁ ଅନାସକ୍ତ ହେଇ କର୍ମଟା କର, ତୋର ଯୋଗର ଫଳ ମିଳିଯିବ। ନହେଲେ କର୍ମଟା କର୍ମ, କର୍ମଟା ବନ୍ଧନ ମିଳିଯିବ, ସାଧୁ ଭାବେ କର୍ମଟା ବନ୍ଧନ ହେଇଯିବ। ସାଧୁ ଯଦି ଅନାସକ୍ତ ନ ହେଇପାରିଲା ଆଉ ଶାସ୍ତ୍ର ଅନୁବୃତ୍ତ ନ ହେଲା, ସେ ତ କର୍ମ କର୍ମ ଫଳ ମିଳିବ। ପ୍ରଭୁଙ୍କର ଭଗବାନଙ୍କର ଏଇଟା କହିଲା ତାତ୍ପର୍ଯ୍ୟ, ପ୍ରଭୁ ମତେ ଯୋଉ ସରଳ କଥାରେ କହିଲେ ଯେ ଗୋଟେ ଦୁଷ୍ଟ ବା ଭଣ୍ଡ ସାଧୁ ଅପେକ୍ଷା ଗୋଟେ ସଚ୍ଚାର ଝାଡ଼ୁଦାର ଭାବ, ତୁମେ ଯେଉଁ ସ୍ଥିତିରେ ରହିଛ ତୁମେ ସେ ସ୍ଥିତିରେ ଶୁଦ୍ଧ କରିବା ପାଇଁ ଚେଷ୍ଟା କର। କୃତ୍ରିମତା ସବୁବେଳେ ମନେ ରଖ, ତୁମେ କେବେ ଭୁଲ କରିକି ଜିତି ପାରିବ ନାହିଁ, ଠକେଇକି ବିଶେଷ କରି ଦୁର୍ବଳତା ତୁମର ଅଛି ତା ଡିଫରେଣ୍ଟ, କିନ୍ତୁ ଅନ୍ୟକୁ ଠକେଇକି ତୁମେ କେବେ ବି କେବେ ବି ବଡ଼ ମଣିଷ ହେଇପାରିବ, ଯେମିତି ହେଲେ ତୁମେ ଧରା ପଡ଼ିବ। କାରଣ ଜୀବ ସବୁ ଜୀବ ଯେମିତି ଆର ଭଗବାନଙ୍କ, ତୁମେ ଯାହା ଠକେଇଲ କାମ ଠକେଇଲ ଇଣ୍ଡାଇରେକ୍ଟଲି ଭଗବାନ ଠକେ, ମଣିଷ ଯେମିତି ସେ ଲୋକ ଠକେ, ତୁ ଲୋକ ଠକେ ନୁହଁ ଭଗବାନ ଠକେ, ନା ସେ ଲୋକଟା ଭଗବାନ କରେ ନା, ସେ ତୁମେ ଭଗବାନ ଡାକିବ ତୁମେ ଧରା ପଡ଼ିବ। ସେଥିପାଇଁ ଆମକୁ ଶାସ୍ତ୍ର ନିୟମ ମାନିବାକୁ ପଡିବ ଆଉ ଅନାସକ୍ତି କର୍ମ କରିବାକୁ ପଡିବ। ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁ ଉପାସ ଗୁରୁଦେବ କି ଜୟ ପ୍ରମାଣ।